तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपकदा मायं ददाति स्वपदाङ्कितम्। वन्देऽहं श्रीगुरुसीतपदकमलं श्रीगुरुं वैष्णवांश्च श्रीरूपं सग्रजातं सहगणरघुनाथानितं तं सजीवम् साधुयुतं सावधूतं परिजनसहितं कृष्णचैतन्यदेवम् श्रीराधाकृष्णपादान् सहगणललिता श्रीविशाखानितांश्च वंशकल्पतरुभश्च श्रीकासिन्धुभैव च पतितानं पावनेभ्यो वैष्णवेभ्यो नमो नमः। नमोऽहं विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिने इति नामिने। नमस्ते सारस्वतीदेवे गौरवाणीचारिणे निर्विशेषशून्यवादी पाश्चात्यदेशतारिणे। जया श्रीकृष्ण चैतन्य प्रभु नित्यानन्द श्रियाद्वैत गदाधर शिव कावी गौरभक्तवृन्द। हरे कृष्णा 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 हरे 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 राम 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 हरे हरे। समस्त मो सांगरे एक सांगरे हरे कृष्ण महामंत्र पढ़िबे। हरे कृष्णा 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 हरे 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 राम 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 हरे हरे। मुखं करोति वाकलं पङ्गुलं हरति गिरिं यत्कृपा तमां वन्दे परमानन्दमाधवं श्रीगुरुदिनतरणं श्रीचैतन्येश्वरं। नम ॐ विष्णुपादाय कृष्णप्रेष्ठाय भूतले श्रीमते जयपताका सामने इति नाम। आज सकाळे आम्हाने आलोचना करले आत्मा संपर्करे आत्मा कौन परमात्मा कौन आत्मा परमात्मा आत्मा भगवान कृष्ण मध्य कौन संपर्क रही से विषय आलोचना कर ले। तो वर्तमान आमर आलोच्य विषय हम भगवान किए। पृथ्वी रे विभिन्न धर्म और विभिन्न धर्म ग्रंथ कहीं रही तार कौन संबंध ना ये भगवान अच्छे एक अद्वितीय धर्म एक है। पृथ्वी रे ये विभिन्न धर्म ग्रंथ तार उद्देश्य कौन आ विशेष कर वर्तमान समाज रे भगवान किए से संपर्क रे स्थान ठीक लगे तालिकन चलिए तो भगवान किए से संपर्क रे वर्तमान समाज मनुष्य मैंने बहुत विभ्रांत एमती है। तो भगवान को मानती ना एम संख्या आस्ते आस्ते समाज में बढ़ुच बहु लोक अच्छा जो मैंने भगवान को मानती नहीं। तो जो माने भगवान को मानती नहीं से मानको तो आहुरी बेसी विभ्रांत जो माने भगवान को मानती जो माने भगवान को मानती गोटे कथा से बाबा मोर भगवान तुम दरकार नहीं मु भगवान को माने गोटे कथा से पूर्ण थे। तो जो माने भगवान को मानती तांकर पाखरे जत्ते प्रकार विभ्रांति किए भगवान ये भगवान ना से भगवान ଭଗବାନ ନିରାକାର ନା ଭଗବାନ ସାକାର? କିଏ କହୁଛି ଯେ ପ୍ରତିଟି ଜୀବ ହଉଛନ୍ତି ଭଗବାନ? କିଏ କହୁଛନ୍ତି ସମସ୍ତ ଦେବାଦେବୀ ହଉଛନ୍ତି ଭଗବାନ? କିଏ କହୁଛନ୍ତି ଭୂତ ପ୍ରେତ ହଉଛି ଭଗବାନ? ତା ଛଡା ବର୍ତ୍ତମାନ ଆମ ସମାଜରେ, ଭାରତ ବର୍ଷରେ ବହୁ ମଣିଷ ନିଜକୁ ଭଗବାନ ବୋଲି ଉପସ୍ଥାପନ କରୁଛନ୍ତି ବା ପୂଜା ଗ୍ରହଣ କରୁଛନ୍ତି। ତ ଏଇ ଭାବରେ କିଏ କହୁଛି ଶିବ ଭଗବାନ, କିଏ କହୁଛି ବିଷ୍ଣୁ ଭଗବାନ, କିଏ କହୁଛି ବ୍ରହ୍ମ ଭଗବାନ, କିଏ କହୁଛି କାଳୀ ଭଗବାନ। ତ ତା ଫଳରେ କଣ ହଉଛି ନା, ଯୋଉମାନେ ଭଗବାନଙ୍କୁ ମାନୁଛନ୍ତି ସେମାନେ ଭଗବାନଙ୍କୁ ନ ମାନିବା ଲୋକଙ୍କଠୁ ଆହୁରି ବେଶୀ ବିଭ୍ରାନ୍ତ। ସେଥିପାଇଁ ବର୍ତ୍ତମାନ ସମାଜରେ ଶାସ୍ତ୍ର ଭିତ୍ତିରେ ଭଗବାନ କିଏ ଏ ସମ୍ପର୍କରେ ଆମମାନଙ୍କର ଧାରଣା ରହିବା ଅଛି। ତ ଭଗବାନ କିଏ ବର୍ଣ୍ଣନା କରିବା ପୂର୍ବରୁ ମୁଁ ଆଲୋଚନା କରିବି ଯେ ବିଭିନ୍ନ ଧର୍ମ ଗ୍ରନ୍ଥ ଏଇ ସମାଜରେ ଆମର ରହିଛି। ହିନ୍ଦୁଙ୍କର ଗୀତା, ମୁସଲମାନ ମାନଙ୍କର କୋରାନ, ଖ୍ରୀଷ୍ଟିଆନ ମାନଙ୍କର ବାଇବେଲ, ଜୈନ ମାନଙ୍କର ତ୍ରିପିଟକ, ବିଭିନ୍ନ ଧର୍ମ ଗ୍ରନ୍ଥ ରହିଛି। ଏ ଧର୍ମ ଗ୍ରନ୍ଥ ମଧ୍ୟରେ ତ ଭିନ୍ନ ଭିନ୍ନ କଥା କୁହାଯାଇଛି ନା ଏକ କଥା କୁହାଯାଇଛି? ବାସ୍ତବିକ ଭାବେ ଦେଖିବାକୁ ହେଲେ ସେ ବାଇବେଲ ହଉ, କୋରାନ ହଉ, ଗୀତା ହଉ, ପ୍ରତିଟି ଧର୍ମୀୟ ଗ୍ରନ୍ଥର ଉଦ୍ଦେଶ୍ୟ ହଉଛି କଣ ନା, କେମିତି ଭଗବାନଙ୍କ ପାଖରେ ଲୋକଙ୍କୁ ପହଞ୍ଚେଇବା, ଏଇଟା ହଉଛି ଲକ୍ଷ୍ୟ। କିନ୍ତୁ ସେଟା ଲକ୍ଷ୍ୟ ହେଲେ ବି ବିଭିନ୍ନ ଧର୍ମ ଗ୍ରନ୍ଥରେ ବିଭିନ୍ନ ପ୍ରକାର କଥା କୁହାଯାଇଛି। କାହିଁକି ଯେ ଲକ୍ଷ୍ୟ ଯଦି ଗୋଟିଏ ତାହେଲେ ବିଭିନ୍ନ ଧର୍ମ ଗ୍ରନ୍ଥରେ ବିଭିନ୍ନ କଥା କାହିଁ କୁହାଯାଇଛି? ତାର କାରଣ ହଉଛି ଯେ ଦେଶ ଷ୍ଟ୍ରାଇକ୍, ଯୀଶୁ ଖ୍ରୀଷ୍ଟ, ମହମ୍ମଦ, ଏମାନେ ସବୁ ହଉଛନ୍ତି ଭଗବାନଙ୍କ ଶୁଦ୍ଧ ଭକ୍ତ। ଭଗବାନଙ୍କ କଥା ପ୍ରଚାର କରିବା ପାଇଁ ଜଗତକୁ ଆସିଛନ୍ତି। କିନ୍ତୁ ଆମେ ଯେ କଥା କହିବା ସେଟା ବକ୍ତା ବା ପ୍ରଚାରକ ରୂପରେ ଯାହା ନିର୍ଭର କରେ ତାକୁ ବେଶୀ ନିର୍ଭର କରେ ଶ୍ରୋତା ମାନଙ୍କ ଉପରେ। ଜଣେ ସେ ଜ୍ଞାନ ଦେବା ପାଇଁ ଆସିଛନ୍ତି, ସେ ତ ଅନେକ କିଛି ଜାଣିଛନ୍ତି, କିନ୍ତୁ ଅନେକ କିଛି ଜାଣିଲେ ବି ସେ ଶ୍ରୋତା କେତେଟା ଗ୍ରହଣ କରିପାରିବ ତାକୁ ବିଚାର କରିକି ସେମାନେ ସେଇଟିକେ ଜ୍ଞାନ ଦେବେ। ଯେଉଁମାନେ ଭଲ ଭଲ ଧର୍ମ ପ୍ରଚାରକ ସେମାନେ ଏଥିରେ ଖୁବ ନିପୁଣ ଦକ୍ଷ। ତ ଦେଶ ଯୀଶୁଖ୍ରୀଷ୍ଟ, ମହମ୍ମଦ ସେମାନେ ଯୋଉ ସ୍ଥାନରେ ଆସିକି ପ୍ରଚାର କରିଲେ ସେଇ ସ୍ଥାନରେ ଲୋକମାନଙ୍କର ଧର୍ମୀୟ ଜ୍ଞାନ ଗ୍ରହଣ କରିବାର ଯେତିକିଟା ଶକ୍ତି ସେମାନେ ସେତିକିଟା ଜ୍ଞାନ ତାଙ୍କୁ ଦେଇଛନ୍ତି। ଯେମିତିକା ଯଦି କେହି ଜଣେ ଭଦ୍ରଲୋକ ସେ ଏମ୍ଏ ପିଏଚ୍ଡି କରିଛନ୍ତି, ତାଙ୍କର ବହୁତ ଜ୍ଞାନ, କିନ୍ତୁ ସିଏ ଯଦି ଆମେ ଗୋଟେ ତୃତୀୟ ଶ୍ରେଣୀ ପିଲାକୁ ପଢେଇବେ, ତାଙ୍କୁ ତୃତୀୟ ଶ୍ରେଣୀ ପିଲା ଯୋଉ ଭାଷାରେ କଥା ବୁଝିପାରିବ ସେଇ ଭାଷାରେ କହିବେ ନା? ସେ କହିବେ ମୁଁ ୟୁନିଭର୍ସିଟି ଆଜି ଅନେକ ଜାଣିଛି, ତ ସବୁ ତୃତୀୟ ଶ୍ରେଣୀ ପିଲାକୁ କହିବେ, ସେ କଣ ବୁଝିବ? କିଛି ବୁଝିବନି। ଠିକ ଯେଭଳିଆ ତୃତୀୟ ଶ୍ରେଣୀର ପିଲା ତାଙ୍କୁ କହିବା ପାଞ୍ଚ ବିଯୁକ୍ତ ଦୁଇ କେତେ, ସେ ସାଙ୍ଗେ ସାଙ୍ଗେ କହିବ ଯେ ପାଞ୍ଚ ବିଯୁକ୍ତ ଦୁଇ ହଉଛି ତିନି, ସେ ସେଇଟା ଜାଣିଛି। ତାକୁ ଯଦି ଆମେ କହିବା ଯେ ତିନି ବିଯୁକ୍ତ ପାଞ୍ଚ କେତେ, ଠିକ କହିପାରିବେ ଛୁଆମାନେ ତିନି ବିଯୁକ୍ତ ପାଞ୍ଚ କେତେ? ତିନି ବିଯୁକ୍ତ ପାଞ୍ଚ ନାହିଁ, ତିନିରୁ ପାଞ୍ଚ କେମିତି ଯିବ? ପାଞ୍ଚରୁ ତିନି ଯିବ, ତିନିରୁ ପାଞ୍ଚ ଜଣ ଯାଇପାରିବେନି। ସେମାନେ ଆଉ ଉଚ୍ଚ ଶ୍ରେଣୀରେ ପଢିବେ ସେତେବେଳେ ବୁଝିପାରିବେ ଯେ ତିନିରୁ ପାଞ୍ଚ ଗଲେ ମାଇନସ ଦୁଇ, ସେ ସଂଖ୍ୟା ଅଙ୍କ ରହିଥିବା। କିନ୍ତୁ ଆମେ ତୃତୀୟ ଶ୍ରେଣୀ ପିଲା ବୁଝେଇବି ତିନିରୁ ପାଞ୍ଚ ଗଲେ କଣ, ସେ କିଛି ବୁଝିପାରିବେନି। ସେଥିପାଇଁ ଯୋଉ ଶ୍ରେଣୀର ଲୋକମାନଙ୍କୁ ପ୍ରଚାର କରାଯାଉଛି, ଯେମିତି ଯୀଶୁ ଖ୍ରୀଷ୍ଟ ମହମ୍ମଦ, ସେମାନେ କୋଉ ଅଞ୍ଚଳରେ ପ୍ରଚାର କରୁଥିଲେ? ମରୁଭୂମି ଅଞ୍ଚଳ। ସେଠି ସବୁ ଆଦିବାସୀ ଅନାର୍ଯ୍ୟ, ତାଙ୍କର ଆଚରଣ ଅତ୍ୟନ୍ତ ନିମ୍ନମାନର ଥିଲା। ଯେତେ ନିମ୍ନମାନର, ଏତେ ନିକୃଷ୍ଟ ଯେ ମହମ୍ମଦଙ୍କୁ ପଢ଼ିବାକୁ ପଡ଼ୁଥିଲା, ଶିଖିବାକୁ ପଡ଼ୁଥିଲା ଯେ ତୁମେ ତୁମମାନଙ୍କର ତୁମର ମା ମାନଙ୍କ ସାଙ୍ଗରେ ଯୌନ ସଂସର୍ଗ କର ନାହିଁ। କାରଣ ସେଟା ଏତେ ନିମ୍ନମାନର ଥିଲେ, କୌଣସି ଭଦ୍ର ଲୋକକୁ ଯାଇକି କହିବାକୁ କି ସେ ମା ସାଙ୍ଗରେ ଯୌନ ସଂସର୍ଗ କରନି, ସେ ମୁହଁରେ ଉଚ୍ଚାରଣ କରାଯାଇପାରିବନି, କିନ୍ତୁ ମହମ୍ମଦଙ୍କୁ ଏଇଟା କହିବାକୁ ପଡ଼ିଥିଲା। ତାହେଲେ ଏଥିରୁ ବୁଝାଯାଉଛି ଯେ କୋଉ ଶ୍ରେଣୀର ଲୋକମାନଙ୍କ ପାଖରେ ମହମ୍ମଦ ଧର୍ମ ପ୍ରଚାର କରୁଥିଲେ। ମହମ୍ମଦ ଏଇଭଳିଆ ଲୋକଙ୍କୁ ଧର୍ମ ପ୍ରଚାର କରୁଥିଲେ, ତାଙ୍କ କଥା ଶୁଣିକି ସେ ଲୋକମାନଙ୍କୁ ଏମିତି ଟଳିଲେ, ସେ ମକା ଛାଡ଼ିକି ମଦିନା ପଳେଇ ଯାଇଥିଲେ। ଲୋକମାନେ ଏତେ ଜଘନ୍ୟ, ତ ସେଇମାନଙ୍କ ପାଇଁ ବୁଝିଲା ଭଳିଆ କିଛି ପ୍ରାଥମିକ କଥା ସେମାନଙ୍କୁ କହିବାକୁ ପଡ଼ିଛି। ଯେମିତି ଯୀଶୁ ଖ୍ରୀଷ୍ଟ, ଯୀଶୁ ଖ୍ରୀଷ୍ଟ ସେଇ ମରୁ ଅଞ୍ଚଳରେ ତାଙ୍କର ଆବିର୍ଭାବ, ମରୁ ଅଞ୍ଚଳର ଲୋକମାନଙ୍କୁ ସେ ପ୍ରଚାର କରୁଛନ୍ତି। ସେ ଯୋଉମାନଙ୍କୁ ପ୍ରଚାର କରୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ଶିକ୍ଷା ଥିଲା ଯେ ହତ୍ୟା କରନା, ହତ୍ୟା କରନା। ଆଉ ଯୀଶୁ ଖ୍ରୀଷ୍ଟ ମାତ୍ର 3 ବର୍ଷ ପ୍ରଚାର କରିଛନ୍ତି, 3 ବର୍ଷ ପରେ ଯାହାକୁ ପ୍ରଚାର କରିଛନ୍ତି ସେଇ ଲୋକ ତାଙ୍କୁ ହତ୍ୟା କରିଲେ। ମାନେ କେତେ ନିକୃଷ୍ଟର ଲୋକ ଥିଲେ ଯୀଶୁ ଖ୍ରୀଷ୍ଟ ନିଜ ଲୋକ, କାରଣ ନିଜ ବିଶ୍ୱସ୍ତ ଲୋକ ତାଙ୍କୁ 30 ରୂପା ଟଙ୍କା, ରୂପା ମୋହର ଦେଇକି ବିକ୍ରି କରିଦେଇଥିଲା। ମାନେ କିଭଳିଆ ଲୋକଙ୍କ ସାଙ୍ଗରେ ଚଳୁଥିଲେ, କାରଣ ନିଜ ଲୋକ ତାଙ୍କ ସମ୍ପର୍କରେ ଅଦାଲତରେ ବିଚାର ହଉଛି, ତ ଯୀଶୁ ଖ୍ରୀଷ୍ଟଙ୍କର ସପକ୍ଷରେ କିଛି କହି ତାଙ୍କୁ ରକ୍ଷା କରିବ କ'ଣ? ନିଜ ଲୋକ ଅଦାଲତରେ କହୁଥିଲେ କିଏ ମୁଁ ତାକୁ ଚିହ୍ନିନି କରେ। ମାନେ ଏଇଭଳିଆ ଲୋକମାନଙ୍କ ସହ ଚଳୁଥିଲେ। ତାହେଲେ ସେଇଭଳିଆ ଲୋକମାନଙ୍କ ପାଇଁ ବାଇବେଲ ବା କୋରାନ ଯୋଉ ଶିକ୍ଷା ଦିଆଯାଇଛି ସେଟା ଆଉ କେତେଟା ଉନ୍ନତ ଶିକ୍ଷା ଦିଆଯାଇପାରେ, କିନ୍ତୁ ଗୀତା, ଭାଗବତ, ବେଦ ଏଇ ଯୋଉ ଶିକ୍ଷା ଏ କୋଉ ଲୋକମାନଙ୍କୁ ଦିଆଯାଇଛି? ବେଦ ଜ୍ଞାନ କାହାକୁ ଦିଆଯାଇଛି? ସ୍ୱୟଂ ଭଗବାନ ନାରାୟଣ ଏଇ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଇଛନ୍ତି। ତ ବ୍ରହ୍ମାଙ୍କୁ ଯୋଉ ଜ୍ଞାନ ଦିଆ ହବ ଏଇ ସାଧାରଣ ଜ୍ଞାନ ଦେଲେ ହବନି, ସମସ୍ତ ବ୍ରହ୍ମାଣ୍ଡ ପରିଚାଳନାର ଜ୍ଞାନ ବେଦ ମାନେ ଜ୍ଞାନ। ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ନାଙ୍ଗନାରେ ଏଇ ଭଗବତ ଗୀତା ଜ୍ଞାନ ପ୍ରଦାନ କରୁଛନ୍ତି ଅର୍ଜୁନକୁ। ଅର୍ଜୁନ ସେତେବେଳେ ସମୟର ମହା ତେଜସ୍ୱୀ ବୀର ପୁରୁଷ ଥିଲେ, ସେତେବେଳେ ସେ କେତେବେଳେ ନା ଯେତେବେଳେ ଭାରତର ଗୌରବ ସଭ୍ୟତା ତା ଗାରିମାର ଶୀର୍ଷ ବିନ୍ଦୁରେ ଯାଇକି ପହଞ୍ଚିଥିଲା, ଭାରତବର୍ଷ ସାରା ବିଶ୍ୱରେ ତାର ସଭ୍ୟତା ତାଙ୍କୁ ଉଚ୍ଚମାନର ଥିଲା, ସେଇ ସମୟରେ ଜଣେ ସମ୍ରାଟ ଯେ ଅର୍ଜୁନ ତାଙ୍କୁ ଏଇ ଜ୍ଞାନ ଦିଆଯାଉଛି। ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯେ କିଛି ନୈତିକ ଶିକ୍ଷା ଦେଇକି ତାଙ୍କୁ ସନ୍ତୁଷ୍ଟ କରାଯିବ। ତ ସେଇଭଳିଆ ଉଚ୍ଚ ଶ୍ରେଣୀର ଲୋକଙ୍କୁ ଯେତେବେଳେ କିଛି ଜ୍ଞାନ ଦିଆହବ ତ ଉଚ୍ଚ ଶ୍ରେଣୀର ଜ୍ଞାନ ଦେବାକୁ ପଡିବ। ଶ୍ରୀମଦ ଭାଗବତମ ସୁତ ଗୋସ୍ୱାମୀ ଶ୍ରୀମଦ ଭାଗବତମ ପରିବେଷଣ କରୁଛନ୍ତି। ଆଜିର 5000 ବର୍ଷ ପୂର୍ବରେ ସେଇ ନୈମିଷାରଣରେ 60,000 ମୁନି ଋଷି, ଅତି ବିଦ୍ୱାନ ବିଦଗ୍ଧ ଯୋଗୀ ମୁନି ଋଷି, ଏକଦମ ବଛାଏ ବଛାଏ କରିବା ଲୋକ ମୁନି ଋଷିମାନେ ଉପସ୍ଥିତ ହେଲେ। ସାରା ପୃଥିବୀର ସବୁଠୁ ତେଜସ୍ୱୀ ଜ୍ଞାନବାନ ବ୍ୟକ୍ତି ତାଙ୍କ ସମାବେଶରେ ସତ୍ୟଗୋସ୍ୱାମୀ ଭାଗବତ ପରିବେଷଣ କରୁଛନ୍ତି। ଆରେ ସେଇଭଳିଆ ଲୋକମାନଙ୍କ ସାଙ୍ଗରେ ପାଖରେ ସାଧାରଣ କଥା କହି ଚାଷୀ ହେବ ନାହିଁ, ସେଇମାନେ ଏଭଳିଆ ଲୋକମାନଙ୍କ ସାଙ୍ଗରେ ସେଭଳିଆ ଉଚ୍ଚ ସ୍ତରର କଥା କହିବାକୁ ପଡିବ। ସେଇଥିରୁ ଆମେମାନେ ବୁଝିପାରୁଛେ ଏଇ ବାଇବେଲ, କୋରାନ, ଗୀତା ଏ ସବୁଥିରେ ଗୋଟିଏ ଧର୍ମର କଥା ଶିକ୍ଷା ଦିଆଯାଇଛି, କିନ୍ତୁ ବିଭିନ୍ନ ସ୍ତରର ଲୋକମାନଙ୍କ ପ୍ରତି এই জ্ঞান প্রদান করা যাইথিবার ভিন্ন ভিন্ন আকার সব প্রকাশ করা যাইছে। কোটি যেমিতি আমার বাইবেল ইত্যাদি গ্রন্থের আমি কন দেখুছে তা শিক্ষা দেওয়া যাচ্ছে চোরি করোনা মিথ্যা কুহনা এইগুলা সাধারণ কথা শিক্ষা দেওয়া হচ্ছে আর সেইটিকে শিক্ষা দিয়ে সে গ্রহণ করার বিরাট বড় কথা। তো সেই শিক্ষা গ্রহণ করবার ক্ষমতা যাহ নাই সে যদি ভগবান স্বরূপর কথা বর্ণনা করা যায় প্রেম ভক্তির কথা বর্ণনা করা যায় যোগর কথা বর্ণনা করা যায় তাহলে সে ক্ষমতা কি গ্রহণ করবে সে ক্ষমতা নাই। তো সেটাই প্রকৃতি বিভিন্ন ধর্ম ধর্ম বিভিন্ন কিন্তু বাণী হচ্ছে অভিন্ন তার শিক্ষা হচ্ছে অভিন্ন যেগুলো সমস্ত ধর্ম গ্রন্থর সার কথা কন যে সমস্ত ধর্ম গ্রন্থ মানিলে যে ভগবান হচ্ছেন এক আমার বৈদিক সাহিত্যের বর্ণনা করা হচ্ছে একমেব অদ্বিতীয় পরম ব্রহ্ম পরম পুরুষ পরমেশ্বর ভগবান এক। আমি যদি কহিবা আমার হিন্দু ভগবান মুসলমান ভগবান না খ্রিস্টিয়ান ভগবান তাহলে ভগবান এক হবেন তাহলে আমি যদি কব আমার হিন্দু ভগবান হচ্ছে তাহলে হিন্দু ভগবান খ্রিস্টিয়ান মানুষ তৈরি করে না মুসলমান কে ভরণ পোষণ করছে মুসলমান প্রজাতি কে সৃষ্টি করেছে যদি আমার ভগবান করে না তাহলে সে ভগবান হবে কেমন কেন ভগবান সর্বশক্তিমান সমস্ত কিছু তাঁর দ্বারা পরিচালিত হচ্ছে ভগবান হচ্ছেন যে কিন্তু যে ভাবে সংস্কৃতরে আমি ওড়িয়া কুছে সূর্য হিন্দি কুছে সুর ইংলিশে কুছে স্থান কিন্তু এক সূর্যকে বিভিন্ন লোক মানে বিভিন্ন ভাষায় প্রকাশ করছেন ঠিক সেই ভাবে খ্রিস্টিয়ান মানে কুছে গড মুসলিম মানে কুছে আল্লাহ আমি কুছে ভগবান কিন্তু আল্লাহ গড ভগবান সে এক কিন্তু পার্থক্য কন আছে মুসলমান খ্রিস্টিয়ান শাস্ত্রে যেটুকু প্রাথমিক শিক্ষা দিয়াযাইছে সেটা ভগবানকর না কন ভগবানক ধাম কোটি তাকে দেখবা কিভাবে এর পূর্ণ বর্ণনা নাই যদিও আংশিক বর্ণনা রয়েছে যে ভগবানক রূপ রয়েছে ভগবান কথা কৌছেন তাঙ্ক শাস্ত্র অনুসারে ভগবান জ্ঞান দৌছেন কথা কৌছেন মানে মুহ আছে ভগবান দেখুছেন মানে আখি আছে তো বিভিন্ন দৃষ্টান্ত রয়েছে যে ভগবান রূপ রয়েছে কিন্তু ছিলে বি তাঙ্ক শাস্ত্রে ছিলে বি ভগবান ইচ্ছায় তাঙ্কর যোগমায়া শক্তি প্রভাবরে সেমানে বুঝছেন না ভগবান রূপ নাই ভগবান নাম নাই ভগবান কন ভগবান বা আল্লাহ বা গড এই ভগবান কুছে জগদীশ্বর কুছে পরমাত্মা কুছে এগুলা ভগবান নাম নুহ ভগবান দুই প্রকার নাম হচ্ছে মুখ্য নাম আর গৌণ নাম কিন্তু পরমেশ্বর ভগবান জগদীশ্বর সৃষ্টিকর্তা এগুলো ভগবান গৌণ নাম কিন্তু ভগবান নাম রয়েছে অনন্ত রাম কৃষ্ণ নারায়ণ জনার্দন সেইথির আমি বুঝিপারছি যে ভগবান এক কিন্তু ভিন্ন ভিন্ন নামরে সে অনাদিকাল আত্মপ্রকাশ করছেন আর সমস্ত শাস্ত্র শিক্ষা কন যে ভগবান কু ভাল পাও ভগবান সহ প্রেমময় সম্পর্ক স্থাপন কর সে ভগবান নিরাকার কহু বা কেউ ধর্মের ভগবান সাকার স্বরূপের উপাসনা করতু সমস্ত শিক্ষা কন না লভ দি গড ভগবান ভাল পা আল্লাহ ভাল পা আল্লাহ নির্দেশ পালন কর গড নির্দেশ পালন কর সে প্রতি বিভিন্ন ধর্ম হইপারে কিন্তু বাণী হচ্ছে একা যে ভগবান ভাল পা ভগবান ভাল পাইলে কন হব না ভগবান ভাল পাইলে ভগবান সৃষ্টিকে আমি ভাল পাইবা প্রতিটি জীবকে আমি ভাল পাইবা প্রতিটি গঠনপত্রকে আমি ভাল পাইবা କିନ୍ତୁ ଆମେମାନେ ଅନ୍ୟ ଧର୍ମ ଦେଖୁଛେ, ସେମାନେ କହୁଛନ୍ତି ଭଗବାନଙ୍କୁ ଭଲ ପା, ଜୀବକୁ ଭଲ ପା, ମଣିଷକୁ ଭଲ ପା, କିନ୍ତୁ ସାଙ୍ଗେ ସାଙ୍ଗରେ ଜୀବକୁ ହତ୍ୟା କରି ସେମାନେ ଖାଉଛନ୍ତି। ଭଗବାନଙ୍କର ସୁସ୍ଥ ଜୀବ ତାକୁ ଜଣେ ହତ୍ୟା କରି କଷ୍ଟ ଦେଇ ଖାଇବା, ତାହେଲେ ଭଗବାନଙ୍କର ପ୍ରିୟ କେମିତିକା ହବା? ଯଦି ଆମ ଘର ସନ୍ତାନ କିଏ ହତ୍ୟା କରେ, ସେ କେବେ ହେଲେ ଆମର ପ୍ରିୟ ହବନି। ଏ ସମସ୍ତ ଜୀବ ଭଗବାନଙ୍କର ସନ୍ତାନ, କୁକୁର ବିରାଡ଼ି ବାଘ ଭାଲୁ ଆରମ୍ଭ କରିକି ସମସ୍ତେ ଭଗବାନଙ୍କର ସନ୍ତାନ। ତାହେଲେ ଧର୍ମ ଗ୍ରନ୍ଥରେ ଦେଶ ଯୀଶୁ ହତ୍ୟା କରନା, କିନ୍ତୁ ସେଇ ଧର୍ମ ବୋଲି ଲୋକମାନେ ପ୍ରତିଦିନ ଲକ୍ଷ ଲକ୍ଷ ଜୀବଜନ୍ତୁକୁ ହତ୍ୟା କରିକି ଭକ୍ଷଣ କରୁଛନ୍ତି। ସେଠି ଦେଖାଯାଉଛି କଣ ନା, ଧର୍ମଶାସ୍ତ୍ର ଗୋଟେ କଥା କହୁଛି, କିନ୍ତୁ ଲୋକମାନେ ଆଉ ଗୋଟେ କଥା କହୁଛନ୍ତି। ସମସ୍ତେ ଯଦି ଧର୍ମଶାସ୍ତ୍ରକୁ ଫଲୋ କରିଥାନ୍ତେ, ତାହେଲେ ଏଇ ଭିନ୍ନ ଭିନ୍ନ ମନୋଭାବ ରହନ୍ତା ନାହିଁ। କାହିଁକି ନା ପ୍ରତିଟି ଧର୍ମଶାସ୍ତ୍ରରେ ଏକା କଥା ହିଁ କୁହାଯାଉଛି, କିନ୍ତୁ ଲୋକମାନେ କଣ କରୁଛନ୍ତି, ସେ ଧର୍ମଶାସ୍ତ୍ରକୁ ନେଇକି ତାଙ୍କ ସୁବିଧା ଅନୁସାରେ ବ୍ୟବହାର କରୁଛନ୍ତି। ସେଇଠି ଏଇ ଭିନ୍ନ ଭିନ୍ନ ଧର୍ମର ବିଭିନ୍ନତା ଆରମ୍ଭ ହେଇଛି। କିନ୍ତୁ ଧର୍ମୀୟ ଗ୍ରନ୍ଥକୁ, ସେ କୋରାନ ହଉ, ବାଇବେଲ ହଉ, ଗୀତା ହଉ, ଯଦି ଯଥାଯଥ ରୂପେ ଲୋକମାନେ ପାଳନ କରିବେ, ତାହେଲେ ଭିନ୍ନତା ରହିବ ନାହିଁ। ତ ପ୍ରତି ଧର୍ମ ଗ୍ରନ୍ଥରେ କହୁଛି ଯେ ଭଗବାନଙ୍କୁ ଭଲ ପାଉ, ପ୍ରତି ଧର୍ମ ଗ୍ରନ୍ଥରେ କହୁଛି ପାପ କର ନା। କୌଣସି ଧର୍ମ ଗ୍ରନ୍ଥ, କୌଣସି ଧର୍ମ ବୋଲି ଲୋକମାନେ ପାପ କର ନା, ସେ ବାଇବେଲ ହଉ, କୋରାନ ହଉ, ଗୀତା ହଉ, ଯେ ପାପ କର୍ମ କର ନାହିଁ। ପ୍ରତିଟି ଧର୍ମଶାସ୍ତ୍ର ଶିକ୍ଷା ଦେଉଛି ତ୍ୟାଗ ବୈରାଗ୍ୟ ଅନୁଶୀଳନ କରିବା ପାଇଁକି, ଏବଂ ପ୍ରତିଟି ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କର, ଜପ କର। ଖ୍ରୀଷ୍ଟିଆନ ମାନେ ବି ଜପ କରୁଛନ୍ତି, ମୁସଲମାନ ମାନେ ବି ଜପ କରୁଛନ୍ତି, ସମସ୍ତଙ୍କ ଜପମାଳା କିନ୍ତୁ ରହିଛି। ଧର୍ମ ନା ଅଲଗା ଅଲଗା ଦଉଥିବେ, ସେ ତ ଆଲ୍ଲା ଆଲ୍ଲା କହୁଥିବେ, ଜପମାଳି କିନ୍ତୁ ସମସ୍ତଙ୍କର ହାତରେ। ସେଥିରେ ବୁଝାଯାଉଛି କଣ ନା, ବିଭିନ୍ନ ଧର୍ମଶାସ୍ତ୍ର ସେ ଶିକ୍ଷା ହଉଛି ଏକ। ଧର୍ମଶାସ୍ତ୍ର ମାନେ କଣ, ଧର୍ମଶାସ୍ତ୍ର ମାନେ ଭଗବାନଙ୍କର ପ୍ରଣୀତ ଆଇନ, ତାକୁ ହେ ଧର୍ମ ବା ଧର୍ମୀୟ ଗ୍ରନ୍ଥ। ଆଉ ପ୍ରତିଟି ଧର୍ମୀୟ ଗ୍ରନ୍ଥ କହିଲେ ଯେ ଭଗବାନଙ୍କର ଆଇନ କି ମାନ, ଯେମିତିକା ସରକାରଙ୍କର ଦ୍ଵାରା ତିଆରି ଆଇନ କି ଯଦି ସମସ୍ତେ ମାନିବେ, ତାହେଲେ ସୁଶୃଙ୍ଖଳିତ ସମାଜ ଗଠନ ହବ, ସମସ୍ତେ ଶାନ୍ତିରେ ସୁଖରେ ରହିପାରିବେ। ଠିକ ସେଇଭଳିଆ ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତେ ଯଦି ଭଗବାନଙ୍କ ପ୍ରଣୀତ ଆଇନକୁ ଅନୁଶୀଳନ କରିବେ, ତାହେଲେ କଣ ହବ ନା, ସୁଖ ଶାନ୍ତିରେ ରହିପାରିବେ। ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କର, ଭଗବାନଙ୍କ ପାଖକୁ ଫେରି ଯିବା ପାଇଁ ଚେଷ୍ଟା କର। ଆମେ କହୁଛେ ଭଗବତ ଧାମକୁ ଯିବା, ଖ୍ରୀଷ୍ଟିଆନ ମାନେ କହୁଛନ୍ତି ହେଭେନ ଯିବା, ମୁସଲିମ ମାନେ କହୁଛନ୍ତି ବେହେସ୍ତ ଯିବା, କିନ୍ତୁ ଭଗବାନଙ୍କ ପାଖକୁ ଫେରିଯିବା ସମସ୍ତଙ୍କର ଲକ୍ଷ୍ୟ, ଅନ୍ତିମ ଲକ୍ଷ୍ୟ ହଉଛି ମୁକ୍ତି। ମୁକ୍ତି ମାନେ ଭଗବାନଙ୍କ ପାଖକୁ ଫେରିଯିବା, ସମସ୍ତଙ୍କର ଗୋଟିଏ ସେଇ ଲକ୍ଷ୍ୟ। ଏବଂ ପ୍ରତିଟି ସମ୍ପ୍ରଦାୟ, ପ୍ରତିଟି ଧର୍ମରେ ସଦ୍ଗୁରୁ ଗ୍ରହଣ କରିବାର ନିର୍ଦ୍ଦେଶ ଦିଆଯାଇଛି। ସେଇ ଭାବେ ଆମମାନେ ବୁଝିପାରିଲେ ଯେ ବିଭିନ୍ନ ଧର୍ମ ଗ୍ରନ୍ଥ କିନ୍ତୁ ଶିକ୍ଷା ଦିଆଯାଉଛି ଗୋଟିଏ ଲକ୍ଷ୍ୟ ବା ଗୋଟିଏ ଉଦ୍ଦେଶ୍ୟରେ ଏ ସମସ୍ତ ଶିକ୍ଷା ପ୍ରଦାନ କରାଯାଇଛି। ତ ତାହେଲେ ଗୀତା ଭାଗବତ, ଗୀତା ବାଇବେଲ, କୋରାନ କଣ ପାର୍ଥକ୍ୟ? ପାର୍ଥକ୍ୟ ହଉଛି ସେ ଶିକ୍ଷା ଏଠି ଯାଇଛି, ଯେମିତିକା ଛୋଟ ପକେଟ ଡିକ୍ସନାରୀ ଅଛି, ପକେଟ ଡିକ୍ସନାରୀରେ ଆପଣ ମାନେ ଇଟ୍ ମାନେ ଖାଅ, ଗୋ ମାନେ ଯାଅ, ସି ମାନେ ଦେଖ, ଏଇ ସମସ୍ତ ୱାର୍ଡ ଗୁଡିକ ଦିଆଯିବ। କିନ୍ତୁ ପକେଟ ଡିକ୍ସନାରୀ ଖୋଲିକି ଯଦି ଆପଣ ଦେଖିବେ ଗୋଟେ କିଛି କଠିନ ଶବ୍ଦ, ସେ କଠିନ ଶବ୍ଦ ସେଠି ଆପଣ ମାନେ ପାଇବେନି। ଚାମ୍ବର୍ସ ଡିକ୍ସନାରୀ ସରଳ ଶବ୍ଦ ପାଇବେ, କଠିନ ଶବ୍ଦ ବି ପାଇବେ। ଠିକ ସେଇଭଳିଆ ଏଇ ବାଇବେଲ କୋରାନରେ ଧର୍ମ କଥା କୁହାଯାଇଛି, କିନ୍ତୁ ଏଇ ପକେଟ ଡିକ୍ସନାରୀ ଭଳିଆ ଛୋଟ ଛୋଟ ଶବ୍ଦ ସେଠି ଦିଆ ହେଇଛି, କଥା ବର୍ଣ୍ଣନା କରାହେଇଛି। କିନ୍ତୁ ଗୀତା ଭାଗବତ ବେଦରେ ବହୁ ଉନ୍ନତ କଥା ବର୍ଣ୍ଣନା କରାଯାଇଛି। ସେଇଭାବେ ଆମେମାନେ ଦେଖିପାରୁଛେ ଯେ କିଭାବେ প্রত্যেকটি ধর্মীয় গ্রন্থের মধ্যে সমন্বয় ভাব রয়েছে। তো ব্যাপার হচ্ছে কোন না, প্রত্যেকটি ধর্মীয় গ্রন্থকে লোকমান ঠিকভাবে ফলো করুনা, অনুসরণ করুনা। এমনিটা যদি আমার হিন্দু ধর্মের যে ধর্মীয় গ্রন্থ সব রয়েছে, কত লোক ধর্মগ্রন্থ অনুশীলন করছেন? না তো আমি হিন্দু হয়েছে, কত জন ধর্মগ্রন্থ অনুশীলন করছে? তো বিভিন্ন ধর্মের মধ্যে বিভিন্ন মনোভাব লোক প্রতি বিভিন্ন শিক্ষা দিয়ে কেবল তা নুহ, এমনি কাজ আমার হিন্দু ধর্মের মধ্যে আমি দেখুছে। হিন্দু ধর্মের আমি দেখুছে যে বিভিন্ন প্রকার সাধনা প্রণালী রয়েছে, কিয়ে কে পঞ্চ মকার দিয়েছি কালী উপাসনা করুছি। পঞ্চ মকার জাঁচ আপন মানে পঞ্চ মকার মানে কন ওড়শার প্রচলন আছে পঞ্চ মকার পূজা, যে কালী সাধনা করতে সে শ্মশান সাধনা করে। পঞ্চ মকার ম মানে মাছ মাংস মদ্য আইথুন আড়া মনুষ মরা মানুষ শ্মশান যাই মাছ মাংস মদ মৈথুন হচ্ছে মরা মানুষ, তার উপরে সে সাধনা করবে, কালী সাধনা করবে, এই কথা বর্ণনা করা হচ্ছে। বিভিন্ন প্রকার সাধনার কথা বর্ণনা করা হচ্ছে। আমার হিন্দু মানের ভিতরে বি লোক বিভ্রান্ত হয়ে কোটি কুহ গোটে পুরাণের কুহ শিব ভগবান, গোটে পুরাণ কুহ বিষ্ণু ভগবান, গোটে পুরাণ কুহ ব্রহ্ম ভগবান, আর কি ভগবান গোটে পুরাণে এই প্রকার সাধনা পদ্ধতি দিয়া হয়েছে, আউ গোটে পুরাণে আউ গোটে প্রকার সাধনা পদ্ধতি দিয়া হয়েছে, অন্য পুরাণের আউ গোটে প্রকার সাধনা পদ্ধতি দিয়া হয়েছে। তো লোক বিভ্রান্ত কেউ সাধনা পদ্ধতি আমি গ্রহণ করবে? তো কিন্তু হিন্দু ধর্ম গ্রন্থে বিভিন্ন প্রকার সাধনা প্রণালী দিয়া যাই, তার কারণ হচ্ছে কোণ আমার তো বেদ রয়েছে, বেদ বেদান্ত উপনিষদ রয়েছে, আঠর খণ্ড পুরাণ রয়েছে। এই অঠর খণ্ড পুরাণ ছণ্ড পুরাণ সপ্তগুণর পুরাণ, ছটা পুরাণ রজগুণর পুরাণ, আটা পুরাণ হচ্ছে তমগুণর পুরাণ। কিন্তু না এই জগতের যেত লোক রয়েছেন কেবল মানুষ নুহ, প্রত্যেকটা জীব মাত্র হি সে প্রকৃতির কৌশি না কৌশি গুণর দ্বারা প্রভাবিত হয়ে তাঁর কর্ম সম্পাদন করছেন। কৃষ্ণ গীতার কিন্তু প্রকৃতি মানে গুণ কর্ম সর্বতা অহংকার মূলাত্মা কর্তা নীতিমন্ডে, আমি মানে যা কাম করুছে সে প্রকৃতির প্রভাব অনুসারে আমি কাম করুছে। কে লোক অছে ধীর স্থির শান্ত থাকে সেটি সপ্তগুণের লোক আছে, তার খাইবা পিবার ভঙ্গি আলাদা, সে নিরামিষ খাইব শাক সবজি খাইব সে সপ্তগুণের খাইবা। কে লোক আছে কিছু কিছু লোক সে মাছ খাবে মাংস খাবে সবুলে খুব কর্ম করবে, সে রজগুণের লোক। রজগুণ দ্বারা যে জীব মানে যে মানুষ মানে বেশি প্রভাবিত হবে তাঁর স্বভাব চরিত্র গোটে প্রকার হব, সপ্তগুণ দ্বারা যে বেশি প্রভাবিত হবে তাঁর স্বভাব চরিত্র গোটে প্রকার হব, আমগুণ লোক মানে তমগুণ লোক মানুষ ভাল জিনিস খাইবাকে দেলে তা ভাল লাগবে, ভাল মানে কেন ক্ষিরি পুরি ভাল লাগবে তা কম ভাল লাগবে, সে সুখপোড়া গন্ধ হলে খুব সুন্দর। হ্যাঁ তমগুণী লোক সুখপোড়া খাইবে, তিন দিন পখাল ভাত খাইবে, হ্যাঁ সবুলে ঘুমাউবে, এ তমগুণী লোক মানুষ গীতার বর্ণনা করাইছে ভাইয়া। এই তিন গুণ প্রভাবে মানুষের তার কার্যকলাপ তার খাইবা তার কথা ভিন্ন ভিন্ন প্রকার রয়েছে। সেইপাই আমার এই হিন্দু সাহিত্য বা সনাতন বৈদিক সাহিত্য লক্ষ্য কম, সে লোক রজগুণী হোক তমগুণী হোক বা সপ্তগুণী হোক, বৈদিক সাহিত্যের লক্ষ্য হচ্ছে সমস্ত উপরকু উঠেবা। সেইপাই বিভিন্ন মনোবৃত্তির লোক মানুষ গোটে ধারাকে আনবাকি গোটে নিয়ন্ত্রণকে আনবাকি বৈদিক সাহিত্যের বিভিন্ন পুরাণের ভিন্ন ভিন্ন কথা কুহযাই। রজগুণী লোক মানি হ্যাঁ গোটে প্রকার সাধন পদ্ধতি দিয়া যাই, তমগুণী যে আসতে যেমি তমগুণী লোক মানে মাছ মাংস ন খাইলে রহিপারে, তো তাঁকু কেমি নিয়ন্ত্রণে আনবাকে পড়ব, মাছ মাংস খাইবে ସେଥିପାଇଁ କି ତମ ପୁଣି ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କାଳି ଉପାସନା କର। କାଳି ଉପାସନା କଲେ କଣ ହବ ନା, ଶାସ୍ତ୍ର ତ କହିଲା ଠିକ ଅଛି ମୁଁ ଶାସ୍ତ୍ର ମାନିବି, କାହିଁକି ଆଟଲିଷ୍ଟ ମାଛ ମାଂସ ଖାଇବାର ବ୍ୟବସ୍ଥା ରହିଛି, ତମ ପୁଣି ଲୋକମାନେ ଆସିବେ ତ ଶାସ୍ତ୍ରକୁ ମାନିବେ। ଶାସ୍ତ୍ର କହିଛି ମୁଁ କାଳି ଭକ୍ତ ହେଲେ ମାଛ ମାଂସ ଖାଇପାରିବ, ବିଷ୍ଣୁ ଭକ୍ତ ହେଲେ ମାଛ ମାଂସ ଖାଇପାରିବନି। ଆରେ ବାବା ବାବା ବିଷ୍ଣୁ ଭକ୍ତ ହବା ଦରକାର ନାହିଁ, ମୁଁ କାଳି ଭକ୍ତ ହେ ସେମାନେ ମାଛ ମାଂସ ଖାଇପାରିବି, ଠିକ ଅଛି କାଳି ଭକ୍ତ ହୁଅ। ତାପରେ ବୈଦିକ ଶାସ୍ତ୍ର ବର୍ଣ୍ଣନା କରିଛି ଠିକ ଅଛି, କାଳି ଭକ୍ତ ମାନେ ଅମାବାସ୍ୟା ରାତିରେ କାଳୀଙ୍କ ପାଖରେ ବଳି ଦେବେ, ବଳି ଦେଇକି ସେ ମାଂସ ଭକ୍ଷଣ କରିବେ। ଆଉ ଯେତେବେଳେ ସେ ବଳି ଦିଆ ହବ ସେତେବେଳେ ସେ ଛେଳି ପାଖରେ କାନରେ ଯାଇକି କହିବେ, ମାଂସ ମାଂସ ମୁଁ ତତେ ଆଜି କାଟିକି ଖାଉଛି, ଭବିଷ୍ୟତରେ ତୁ ବି ମତେ ଦିନେ କାଟିକି ଖାଇବୁ। କି ସେମାନଙ୍କର ମାଛ ମାଂସ ଖାଇବାର ଏତେ ଉଗ୍ର ଭାବ, ଏ କଥା କହିକି ବି ସେମାନେ ମାଛ ମାଂସ ଖାଇବାକୁ ଇଚ୍ଛା କରିବେ, ଏତେ ପ୍ରଲୋଭନ ତାଙ୍କର। କିନ୍ତୁ ଏହା ପଛରେ ରହସ୍ୟଟି କଣ, ରହସ୍ୟ ହଉଛି ଯେ ଏଇଭଳିଆ ମାଛ ମାଂସ ଖାଇବା ପାଇଁ କି ସେଇ 15 ଦିନ ଅପେକ୍ଷା କର, ମାସେ ଅପେକ୍ଷା କର, ମାସକୁ ଥରେ ଅମାବାସ୍ୟା ଆସିବ, ସେଇ ଗଭୀର ରାତ୍ରିରେ ଏତେ କାମ କରି ମାଛ ମାଂସ ଖାଇବି, ଠିକ ଆଜି ମାଛ ମାଂସ ଖାଇବା ଦରକାର ନାହିଁ। ଲୋକଙ୍କୁ ଏହି ସ୍ତରକୁ ଆଣିବା ପାଇଁ କି ଯେଉଁମାନେ ମାଛ ମାଂସ ଖାଇବେ ଏକେବାରେ ଉଗ୍ର ଭାବ, ତାଙ୍କୁ ଗୋଟେ ପଦ୍ଧତି ଦିଆ ହେଇଛି, ତ ଆସ୍ତେ ଆସ୍ତେ ମାଛ ମାଂସ ଛାଡ଼ିବେ। ଲୋକମାନେ କାଳୀ ଦୁର୍ଗାଙ୍କର ବଳି ପକାଇକି ଖାଆନ୍ତି, କିନ୍ତୁ ଗୋଟେ କାଳୀ ଦୁର୍ଗାଙ୍କର ପ୍ରସାଦ ନୁହଁ, ସେ ଦୁର୍ଗା ପାର୍ବତୀ ଏମାନେ ହେଉଛନ୍ତି ଶିବଙ୍କର ପତ୍ନୀ, ଶିବ ହେଉଛନ୍ତି ପରମ ବୈଷ୍ଣବ। ଆପଣ ଜାଣନ୍ତି ଶିବଙ୍କ ପାଖରେ ମାଛ ମାଂସ ଭୋଗ ଲଗା ହୁଏ ହୁଏ ଏପଟେ ପଶ୍ଚିମ ଓଡ଼ିଶାରେ ଲାଗେ ନା ଲାଗେ ନା? ଆଉ ପାର୍ବତୀ ହେଉଛନ୍ତି ଶିବଙ୍କର ପତ୍ନୀ ସତୀ, ହଁ ପାର୍ବତୀ ସତୀ ନା, ତ ସତୀ ତା ସ୍ୱାମୀ ଉଚ୍ଚିଷ୍ଟ ଛଡ଼ା ଆଉ କିଛି ଖାଏ ନା କି, ତାହେଲେ ସେ କେମିତି ଖାଇବେ ଏଇ ବଳି? ତ ଶାସ୍ତ୍ର ଯେ ବଳି ଗୁଡା ବଳି ଦେବୀ ଖାଆନ୍ତିନି, ତାଙ୍କ ପାଖରେ ଭୂତ ପ୍ରେତ ପିଶାଚ ରହିଛନ୍ତି ସେମାନେ ଗୁଡା ଖାଆନ୍ତି। ଆଉ ଆମେ ମାନଙ୍କର ତ ମା କାଳୀର ପ୍ରସାଦ, କିନ୍ତୁ ମା କାଳୀ ପ୍ରସାଦ ନୁହେଁ, ତା ଭୂତ ପିଶାଚଙ୍କ ପ୍ରସାଦ ଆମେ ଖାଉଛେ, ବୁଝିପାରିଲେ କି? ତ ଏଇଟା ଯୋଉଟା କହୁଥିଲି, ତ ବିଭିନ୍ନ ଶାସ୍ତ୍ରରେ ଏଇଭଳିଆ କହିଛି ନା, 6 ଲେଖା ପୁରାଣ ସତଗୁଣ ଲୋକମାନଙ୍କ ପାଇଁ ସତଗୁଣର ସାଧନ ବର୍ଣ୍ଣନା କରାହେଇଛି, ରଜଗୁଣର ଲୋକମାନଙ୍କୁ ରଜଗୁଣର ସାଧନ ବର୍ଣ୍ଣନା କରାହେଇଛି, ତମଗୁଣ ଲୋକମାନଙ୍କ ପାଇଁ ତମଗୁଣର ସାଧନା ବର୍ଣ୍ଣନା କରାହେଇଛି। ସେ କଳିଯୁଗରେ କିନ୍ତୁ ଗୋଟିଏ ଶାସ୍ତ୍ର ହଉଛି ସବୁ ଶାସ୍ତ୍ର ଠାରୁ ଶ୍ରେଷ୍ଠ, ବେଦ ତରର ଗଣିତଂ ଫଲଂ ଶୁକ ମୁଖାଦ ମୃତ ଦ୍ରବ ସଂଯୁତଂ ପିବତ ଭାଗବତଂ ରସମାଳୟମ୍ ମୁହମହ ରସିକ ଭୂମି ଭାବୁକ। ଭାଗବତ କୁହାଯାଉଛି ଯେ ବେଦ ସ୍ତରର ଗଣିତଂ ଫଲଂ ବୈଦିକ ବୃକ୍ଷର ସୁପକ ରସାଳ ସୁମିଷ୍ଟ ଫଳ ସ୍ୱରୂପ ହଉଛି ଶ୍ରୀମତ ଭାଗବତମ୍, ବେଦ ସ୍ତରର ଗଣିତଂ ଫଲଂ। ଆଉ ସେ ଭାଗବତ କଣ ହେଇଛି ନା, ଶୁକ ମୁଖାଦ ମୃତ ଦ୍ରବ ସଂଯୁତମ୍, ସୀମା ଶ୍ରୀଲ ଶୁକଦେବ ଗୋସ୍ୱାମୀଙ୍କ ଭଳିଆ ଶୁଦ୍ଧ ମୁକ୍ତ ଆତ୍ମାଙ୍କର ଶ୍ରୀମୁଖରୁ ଉଚ୍ଚାରିତ ହେବା ଫଳରେ କହୁଛି ନା ଆହୁରି ସୁମିଷ୍ଟ ହେଇଛି, ସୁଖଦେବ ଗୋସ୍ୱାମୀଙ୍କର ମୁଖରୁ ନିଶ୍ରିତ ହେବା ଫଳରେ। ଠିକ ଯେଭଳିଆ ଆମେ ଯଦି ଆମ୍ବ ଆମ୍ବ ଗଛରେ ଆମ୍ବ ହୁଏ ନା, ତ ଆମେ ଯଦି ଆମ୍ବ ଚୋରି କରିବାକୁ ଯାଉ ତାହେଲେ ଯେ ଆମ୍ବ ଗଛରେ କୋଉ ଆମ୍ବଟା ଶୁଆ ପକ୍ଷୀ ଖୁଙ୍କିଥିବ ତାହେଲେ ସେ ଆମ୍ବଟା ବେଶୀ ବେଶୀ ମିଠା ମିଠା ତାହେଲେ ନା, ହଁ ମିଠା ଠିକ ସେ ଶୁକ ପକ୍ଷୀ ବା ଶୁଆ ପକ୍ଷୀ ଖୁଙ୍କିଲେ ଯେ ଆମ୍ବ ମିଠା ହୁଏ, ଏଇ ବୈଦିକ କଥା ଦ୍ୱାରା ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ନିର୍ଗତ ହେଇଛି ଶୁକ ମୁଖାଦ ମୃତ ଦ୍ରବସଂଯୁକ୍ତ, ସେ ଆହୁରି ରସାଳ ସୁମିଷ୍ଟ ହେଇଛି ଏଇ ଶ୍ରୀମଦ ଭାଗବତମ। ଏଇ ଶ୍ରୀମଦ ଭାଗବତ ହଉଛି ଏ ବୈଦିକ ସାହିତ୍ୟର ସାର କଥା। ଶ୍ରୀମଦ ଭାଗବତ ଏଇ ଜଗତରେ ପ୍ରଥମ ଏଇ ଜ୍ଞାନ ସ୍ୱରୂପ ପ୍ରକାଶ ପାଇଛି ଓଙ୍କାର। ଓଙ୍କାର ହଉଛି ଭଗବାନଙ୍କର ଶାବ୍ଦିକ ପ୍ରକାଶ, ଶବ୍ଦ ମାଧ୍ୟମରେ ଭଗବାନ ନିଜକୁ ଓଙ୍କାର ରୂପରେ ପ୍ରକାଶ କରିଛନ୍ତି। ସେଇ ଓଙ୍କାର ହଉଛି ଗାୟତ୍ରୀ, ଓଂ ଭୂର୍ଭୁବଃ ଗାୟତ୍ରୀ ହଉଛି ଓଙ୍କାରରୁ ବ୍ରହ୍ମ ଗାୟତ୍ରୀ।
ଏଇ ବ୍ରହ୍ମ ଗାୟତ୍ରୀ କୁ ହଉଛି ବେଦ ମାତା। ତ ଗାୟତ୍ରୀ ରୁ ବେଦ, ଏଇ ଯେ ବେଦ ଅତ ସୁବୃହତ, ତ ଏଇ ବେଦର ସାର କଥା ବର୍ଣ୍ଣକର ସର୍ବ ବେଦାନ୍ତ ସାରଙ୍ଗୀ ଶ୍ରୀମଦ ଭାଗବତ ମିଶ୍ରତେ ତଦ ରସାମୃତ ଚିତ୍ତ ନାନ୍ୟ ପ୍ରସାଦ ରଖିକି ସର୍ବ ବେଦାନ୍ତ ସାରଙ୍ଗୀ। ଏଇ ସମସ୍ତ ବେଦର ସାର ହଉଛି କଣ ନା ଶ୍ରୀମଦ ଭାଗବତମ। ଏଇ ଶ୍ରୀମଦ ଭାଗବତର ସାର କଣ? ଏଇ ଶ୍ରୀମଦ ଭାଗବତର ସାର ହଉଛି ନବବିଧା ଭକ୍ତି, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ବନ୍ଦନମ ଦାସମ ଷଠମ ଆତ୍ମନିବେଦନ। ଏଇ ନବବିଧା ଭକ୍ତି ହଉଛି ଶ୍ରୀମଦ ଭାଗବତମର ସାର, ଆଉ ତାର ମଧ୍ୟ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ। ତ କଳିଯୁଗର ଯେତେ ବେଦ ବେଦାନ୍ତ ଉପନିଷଦ ଉନ୍ମୋଚନ କରି ଦେଖନ୍ତୁ ନା କାହିଁକି, ଇତି ଷୋଡ଼ଶ ନାମ ନାମ କଲିକଲ୍ମଷ ନାଶନମ ନା ତ ପରତର ଉପାୟ ସର୍ବବେଦ ସୁଦୃଶ୍ୟ। ସମସ୍ତ ବେଦ ବେଦାନ୍ତ ପର୍ଯ୍ୟାଲୋଚନା କରି ଦେଖାଯାଇଛି ଏଇ ଷୋଳ ନାମ 32 ଅକ୍ଷର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତ ଏଇ ଆଲୋଚନାର ଏଇ ହେଉଛି ଉପସଂହାର ଯେ ଏଇ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନର ମଧ୍ୟରେ ସମସ୍ତ ବୈଦିକ ସାହିତ୍ୟ, ସେ ମୁସଲିମ ଧର୍ମଗ୍ରନ୍ଥ ଖ୍ରୀଷ୍ଟିଆନ ଧର୍ମଗ୍ରନ୍ଥ ସବୁ କିଛିର ତତ୍ତ୍ୱ ଏଇ ଶ୍ରୀମଦ ଭାଗବତ ଏବଂ ତାର ସାର ତତ୍ତ୍ୱ ହରେ କୃଷ୍ଣ ମହାମନ୍ତ୍ର ତା ମଧ୍ୟରେ ନିହିତ ରହିଛି। ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରି ସଦାଚାର ସମ୍ପନ୍ନ ହୋଇ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳରେ ଆତ୍ମସମର୍ପଣ କରିବ ଯେ ସେ ସର୍ବଧର୍ମ ସମନ୍ୱୟ। ସେଠି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନର ବିଚାର ନାହିଁ, ସେଥିପାଇଁ କି ନା ଆଜିକାଲି ହଜାର ହଜାର ଖ୍ରୀଷ୍ଟିଆନ ଲୋକ, ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ଲୋକ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ମୁସଲିମ ଲୋକ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ଇହୁଦୀ ଲୋକ କରୁଛନ୍ତି। ସେମାନେ କିନ୍ତୁ ନିଜକୁ କହନ୍ତିନି ଯେ ଆମେ ହିନ୍ଦୁ ହେଇଗଲୁ, ନା ସେମାନେ ଆମେ ହିନ୍ଦୁ ହେଇଛୁ ବୋଲି ସେମାନେ ପରିଚୟ ଦିଅନ୍ତିନି, ସେମାନେ କହିଛନ୍ତି ଆମେ ଖ୍ରୀଷ୍ଟିଆନ ଆମେ ଇହୁଦୀ। ତ ଇହୁଦୀ ତମେ ହରେ କୃଷ୍ଣ କାହିଁ କରୁଛ, କୃଷ୍ଣଙ୍କୁ ଭଗବାନ ବୋଲି କାହିଁ ମାନୁଛ? ନା ଆମ ଶାସ୍ତ୍ରରେ ଭଗବାନଙ୍କ କଥା କୁହାଯାଇଛି କିନ୍ତୁ ଭଗବାନଙ୍କ ନାଁ କଣ କୁହାଯାଇନି, ଭଗବାନ ଦେଖିବାକୁ କେମିତି କୁହାଯାଇନି, ବୈଦିକ ସାହିତ୍ୟ ତାଙ୍କ ନାଁ କଣ, ତାଙ୍କ ଘର କୋଉଠି ସେ ଦେଖିବାକୁ କେମିତି କୁହାଯାଇଛି। ସେଥିପାଇଁ ଆମେ ଖ୍ରୀଷ୍ଟିଆନ ଧର୍ମ ହେଲେ ବି ଭଗବାନଙ୍କ ସମ୍ପର୍କ ବିଶେଷ ଧାରଣା ବୈଦିକ ସାହିତ୍ୟରେ ଦିଆଯାଇଛି, ସେଥିପାଇଁ ଆମେ ହରେ କୃଷ୍ଣ ନାମ କରୁଛୁ, କୃଷ୍ଣଙ୍କୁ ପୂଜା କରୁଛୁ, ଜଗନ୍ନାଥଙ୍କୁ ପୂଜା କରୁଛନ୍ତି। ତ ଏହି ଭାବରେ ଆମର ବୈଦିକ ସାହିତ୍ୟ ସର୍ବଧର୍ମ ସମନ୍ୱୟ କରି, ଯଦି ବା ଧର୍ମ ଗ୍ରନ୍ଥ ଭିନ୍ନ ଭିନ୍ନ କିନ୍ତୁ ତାର ମତବାଦ ତାର ଶିକ୍ଷା ଏକ। ତ ବର୍ତ୍ତମାନ ସମାଜରେ ଯଦି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବିଭିନ୍ନ ପ୍ରକାର ବିରୋଧ ଚାଲୁଛି, ଏଟା ଧର୍ମଶାସ୍ତ୍ର ଅନୁସାରେ ନୁହଁ, ଧର୍ମଶାସ୍ତ୍ରକୁ ନେଇକି ଲୋକମାନେ ଅପବ୍ୟବହାର କରୁଛନ୍ତି। ସେଥିପାଇଁ ଯୋଉ ଧର୍ମ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଧର୍ମର ଉଦ୍ଦେଶ୍ୟ, ଆଉ ସେଇ ଧର୍ମର ନାଁରେ ଆଜି ସାରା ବିଶ୍ୱରେ ବିରାଟ ସଂଘର୍ଷ ଚାଲିଛି, ବ୍ୟକ୍ତି ବ୍ୟକ୍ତିର ମଧ୍ୟରେ, ଜାତି ଜାତିର ମଧ୍ୟରେ, ଦେଶ ଦେଶର ମଧ୍ୟରେ ବିରାଟ ସଂଘର୍ଷ ଏଇ ଧର୍ମକୁ ଭିତ୍ତି କରିଛି। ତାପରେ ଲୋକମାନେ କଣ ହଉଛନ୍ତି, ଲୋକମାନଙ୍କର ଧର୍ମ ପ୍ରତି ଆସ୍ଥା ଚାଲିଯାଉଛି, ଲୋକମାନେ ମନେ କରୁଛି ଧର୍ମ ଯୋଉଠି ଗଣ୍ଡଗୋଳ ସେଇଠି ଭଲ, ସେଠି ଭଲ କିଛି ଧର୍ମଟା ଆମେ ମାନିବା ଦରକାର ନିଅ, ଅଧାର୍ମିକ ହେଉଛି ଭଲ, ଲୋକମାନେ ବିତସ୍ତ ହଉଛନ୍ତି ଧର୍ମ ପ୍ରତି। କିନ୍ତୁ ଲୋକମାନେ ଯଦି ବୁଝନ୍ତେ ଧର୍ମର ଦୋଷ ନାହିଁ, ଧର୍ମୀୟ ଗ୍ରନ୍ଥର ଦୋଷ ନାହିଁ, କିନ୍ତୁ ଧର୍ମର ନାଁରେ ଲୋକମାନେ ତାକୁ ଅପବ୍ୟବହାର କରୁଛନ୍ତି, ଏ କଥାଟା ବୁଝିପାରିଲେ ଧର୍ମ ପ୍ରତି ଲୋକଙ୍କର ବିତସ୍ତ ଭାବ ଆସନ୍ତା ନାହିଁ। ତ ସେଇଟା ଲୋକମାନଙ୍କୁ ବୁଝେଇବାକୁ ପଡିବ, ଏଇ ଧର୍ମ ମଧ୍ୟ ଭିନ୍ନତା ଦେଖିକି ପରସ୍ପରକୁ ସଂଘର୍ଷ କରିବା ଏଇ ଧର୍ମର କେବେ ହେଲେ ବି ଲକ୍ଷ୍ୟ ନୁହେଁ। ସେଥିପାଇଁ ପ୍ରଭୁପାଦ ଯୀଶୁ ଖ୍ରୀଷ୍ଟ ମହମ୍ମଦକୁ ବହୁତ ସମ୍ମାନ ଦେଇଛନ୍ତି, ତାଙ୍କୁ ଭଗବାନଙ୍କ ଦୂତ ବୋଲି ଆମେ ବି ଗ୍ରହଣ କରୁଛୁ, ସେ ଭଗବାନଙ୍କ ପ୍ରେରିତ ଦୂତ। ସେଇ ଭାବରେ କାହିଁକି ପୃଥିବୀରେ ଭିନ୍ନ ଭିନ୍ନ ଧର୍ମୀୟ ଗ୍ରନ୍ଥ ସେଟା ମୁଁ ବର୍ଣ୍ଣନା କରି କହିଲି। ବର୍ତ୍ତମାନ ପରବର୍ତ୍ତୀ ଆଲୋଚ୍ୟ ବିଷୟ ହେଉଛି ଯେ ଭଗବାନ କିଏ, ଯୋଉ କଥା ମୁଁ କହିଥିଲି ଯେ ଭଗବାନ ସମ୍ପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା କାହିଁକି ନା ଏଟା କଳି ଯୁଗର କାମ, କଳି ଯୁଗର ଏହି ଯୁଗର ଯୁଗ ସମ୍ରାଟ ଯେ କଳି, ତାଙ୍କର କାମ କଣ ନା କେମିତିକା ଲୋକମାନଙ୍କୁ ଭଗବାନଙ୍କୁ ଦୂରେଇକି ରଖିବା, ଏଇଟା ହେଉଛି ତାଙ୍କର କାମ। କିନ୍ତୁ କଳି ଯୁଗ ଦେଖୁଛନ୍ତି କିନ୍ତୁ ଲୋକମାନେ ତ ଭଗବାନଙ୍କ ପ୍ରତି ବହୁତ ଆସକ୍ତ, ତାହେଲେ ଲୋକମାନଙ୍କୁ କେମିତି ଭଗବାନଙ୍କୁ ଦୂରେଇବା, ସେଇଥିପାଇଁ କହୁଛନ୍ତି ନା ଭଗବାନଙ୍କ ସମ୍ପର୍କ ବିଭିନ୍ନ ବିଭ୍ରାନ୍ତି ସେ ଆଣିଦେଇଛନ୍ତି। ଇଏ ଭଗବାନ ନା ସେ ଭଗବାନ ନା ସେ ଭଗବାନ, କିଏ କହୁଛି ଭଗବାନ ନିରାକାର ତ କିଏ କହୁଛି ଭଗବାନ ସାକାର, ତାଙ୍କ ରୂପ ରହିଛି, ଇଏ ଭିତରେ ଦ୍ୱନ୍ଦ। କିଏ କହୁଛି ସମସ୍ତ ଜନତା ଜନାର୍ଦ୍ଦନ ପ୍ରତିଟା ଜୀବ ହଉଛନ୍ତି ଭଗବାନ। ଆଉ ଆମର ହିନ୍ଦୁ ସାହିତ୍ୟରେ ହିନ୍ଦୁ ଅନୁଗାମୀ ଯେଉଁମାନେ ଆମେ ରହିଛେ, ଆମର ଏଟା ବିରାଟ ବିଭ୍ରାନ୍ତି ଆମ ସମାଜରେ, ଦେବାଦେବୀ ଆଉ ଭଗବାନ ଆଙ୍କ ଭିତରେ କଣ ପାର୍ଥକ୍ୟ ଅଛି, ଏଇଟାକୁ ସାଧାରଣ ଲୋକମାନେ ବୁଝୁନାହାନ୍ତି। ଏଇ ପୃଥିବୀରେ ବିଭିନ୍ନ ମତବାଦବାଦୀ ରହିଛନ୍ତି, ନିରୀଶ୍ୱରବାଦୀ, ଏକେଶ୍ୱରବାଦୀ, ବହୁ ଈଶ୍ୱରବାଦୀ। ନିରୀଶ୍ୱରବାଦୀ ମାନେ କଣ, ମାନେ ଯେଉଁମାନେ ଈଶ୍ୱରକୁ ବିଶ୍ୱାସ କରନ୍ତି। ଏକେଶ୍ୱରବାଦୀ ମାନେ କଣ, ଜଣେ ଏକ ଭଗବାନଙ୍କୁ ବିଶ୍ୱାସ କରନ୍ତି। ବହୁ ଈଶ୍ୱରବାଦୀ ମାନେ କଣ, ନା ବହୁ ଭଗବାନଙ୍କୁ ସେ ବିଶ୍ୱାସ କରନ୍ତି। ତ ସାଧାରଣତଃ ଦେଖାଯାଏ ମୁସଲମାନ ଖ୍ରୀଷ୍ଟିଆନ ମାନେ ହିନ୍ଦୁ ମାନଙ୍କୁ ଆକ୍ଷେପ କରି କହନ୍ତି, ଓ ହିନ୍ଦୁ ମାନଙ୍କର ବହୁ ଭଗବାନ, ବହୁ ଭଗବାନଙ୍କୁ ଉପାସନା କରୁଛନ୍ତି। କିନ୍ତୁ ବାସ୍ତବିକ ତା ନୁହଁ, ହିନ୍ଦୁ ମାନଙ୍କର ଶିକ୍ଷା ହେଉଛି ଏକମେବ ଅଦ୍ୱିତୀୟ। ଆମର ବୈଦିକ ସାହିତ୍ୟରେ ଭଗବାନ ହେଉଛନ୍ତି ଏକ, ତାହେଲେ ଏଠି ବହୁ ଭଗବାନ, କିଏ କହୁଛି କାଳି ଭଗବାନ, ଶିବ ଭଗବାନ, ଗଣେଶ ଭଗବାନ, ହନୁମାନ ଭଗବାନ, ନା ଏମାନେ ଭଗବାନ ଇନ୍ଦ୍ର ଚନ୍ଦ୍ର ବରୁଣ 33 କୋଟି ଦେବତା ଅଛନ୍ତି। ଦେବତା ଆଉ ଭଗବାନଙ୍କ ଭିତରେ ପାର୍ଥକ୍ୟଟା ଆମର ଭଲ ଭାବେ ଜାଣିବା ଦରକାର। 33 କୋଟି ଦେବତା ରହିଛନ୍ତି, ଏଇ ଦେବତା ମାନେ କୋଉଠି ରହନ୍ତି, ଏଇ ଦେବତା ମାନେ ସ୍ୱର୍ଗ ଲୋକରେ ରହନ୍ତି। ଏଇ ସମ୍ପର୍କରେ ଆଉ ଗୋଟେ କଥା ମୁଁ ସୂଚନା ଦେବି, ଆମର ହିନ୍ଦୁ ଲୋକ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ ବା ଖ୍ରୀଷ୍ଟିଆନ ହୁଅନ୍ତୁ, ଏ ସମସ୍ତଙ୍କ ଭିତରେ ଗୋଟିଏ ଧାରଣା ରହିଛି ଯେ ଆମେ ଭଲ କର୍ମ କରିଲେ, ପୁଣ୍ୟ କର୍ମ କରିଲେ ଆମେ ସ୍ୱର୍ଗ ଯିବା, ପାପ କର୍ମ କରିଲେ ନରକ ଯିବା। ପ୍ରତିଟି ଧର୍ମର ସାଧାରଣ ଲୋକମାନଙ୍କ ଭିତରେ ଏଇ ଧାରଣାଟି ରହିଛି ଯେ ପାପ କରନି, ଅଧର୍ମ କରନି, ଅଧର୍ମ କରିଲେ ପାପ କରିଲେ ନରକକୁ ଯିବ, ପୁଣ୍ୟ କର, ଧର୍ମ କର, ସ୍ୱର୍ଗ ଯିବ। କିନ୍ତୁ ଆମର ବୈଦିକ ସାହିତ୍ୟରେ ୟାଠାରୁ ଆହୁରି ଗୋଟିଏ ଉନ୍ନତ ତତ୍ତ୍ୱ ବା ଶିକ୍ଷା ଦିଆଯାଇଛି, ସେଟା କଣ, ଲୋକମାନେ କିନ୍ତୁ ପାପ କରନି, ପୁଣ୍ୟ କର, ପୁଣ୍ୟ କଲେ ସ୍ୱର୍ଗ ଯିବ। କିନ୍ତୁ ସ୍ୱର୍ଗଟା ତ ନିଶ୍ଚୟ ନୁହଁ, ବ୍ରହ୍ମାଣ୍ଡ ପ୍ରଳୟ ହବ, ସ୍ୱର୍ଗ କଣ, ଆମର ଯେ 14 ଭୁବନ ରହିଛି, ଆମର ସେ ଭୂ ଲୋକରେ, ଭୂ ଲୋକ, ଭୂଗ ଲୋକ, ସ୍ୱଲୋକ, ମହଲୋକ, ଜନଲୋକ, ତପଲୋକ, ସତ୍ୟଲୋକ, 7ଟା ଉପରେ ତଳେ 7ଟା, ତଳ, ଅତଳ, ସୁତଳ, ବିତଳ, ତଳତଳ, ମହାତଳ, ରସାତଳ, ପାତାଳ, ଏ 14 ଭୁବନ ରହିଛି। ସେ 14 ଭୁବନରେ ସ୍ୱର୍ଗ ଲୋକ କଣ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଯଦି କିଏ ଯାଏ ଯଦି, ତାହେଲେ କଣ ହବ ନା ଆଦମ ଭୁବନ ଲୋକ ପୁନରାବର୍ତ୍ତୀନ ଅର୍ଜୁନ ପୁଣି ଏଇଠି ଅଧରେ ଆସିବାକୁ ପଡିବ। ତ ସ୍ୱର୍ଗ ଲୋକ ଯିବା ବା ବ୍ରହ୍ମ ଲୋକ ଯିବା ଏଟା ଜୀବନର ଲକ୍ଷ୍ୟ ନୁହଁ, କାହିଁକି ନା କୁହାଯାଉଛି ଦିନେ ପୁଣ୍ୟ ମର୍ତ୍ତ ଲୋକ ଦିଶନ୍ତି, କେହି ପୁଣ୍ୟ କରିକି ସ୍ୱର୍ଗ ଲୋକ ଯିବେ, କିନ୍ତୁ ସ୍ୱର୍ଗରେ ଯାଇକି ବହୁ ଐଶ୍ୱର୍ଯ୍ୟ ରହିଛି, ଜଡ଼ ଭୋଗ ରହିଛି, କିନ୍ତୁ ପୁଣ୍ୟ ଫଳ ଶେଷ ହେଲେ ଆଉ ଥରେ ଏଠିକି ଆସିବାକୁ ପଡିବ। ତେଣୁ ପୁଣ୍ୟ କରିକି ସ୍ୱର୍ଗ ଯିବା ଆମର ଜୀବନର ଲକ୍ଷ୍ୟ ହବା ଉଚିତ ନୁହଁ, ପାପ କରିକି ନରକ ଯିବା ଯେମିତି ଆମ ଜୀବନର ଲକ୍ଷ୍ୟ ନୁହଁ, ପୁଣ୍ୟ କରିକି ସ୍ୱର୍ଗ ଯିବା ବି ଜୀବନର ଲକ୍ଷ୍ୟ ହବା ଉଚିତ ନୁହଁ। ତାହେଲେ ବୈଦିକ ସାହିତ୍ୟରେ ଆଉ ଗୋଟେ ଶ୍ରେଷ୍ଠ ସିଦ୍ଧାନ୍ତ କଣ ଦିଆହେଇଛି, ମାର୍ଗ କଣ ଦିଆହେଇଛି ନା, ଏଇ ପାପ ପୁଣ୍ୟରୁ ଉର୍ଦ୍ଧ୍ୱରେ ଗୋଟିଏ କର୍ମ ଆମକୁ କରିବାକୁ ପଡିବ, ଯୋଉ କର୍ମ କରିଲେ ଏଇ ସ୍ୱର୍ଗ ଏଇ ବ୍ରହ୍ମାଣ୍ଡର ବାହାରେ ଯେ ଚିନ୍ମୟ ଧାମ ବୈକୁଣ୍ଠ ଧାମ ରହିଛି ସେଠିକି ଆମେମାନେ ଯାଇପାରିବା। ସେଠି ଭଗବାନ ବିଷ୍ଣୁ ରହିଛନ୍ତି, ଭଗବାନଙ୍କର ଅନନ୍ତ ଧାମ ରହିଛି, ସେ ଅନନ୍ତ ରୂପରେ ଭଗବାନ ସେଠି ଅନାଦି କାଳରୁ ସେଠି ଅବସ୍ଥାନ କରୁଛନ୍ତି। ଏଇ ବ୍ରହ୍ମାଣ୍ଡ ଧ୍ୱଂସ ପାଇବ, କିନ୍ତୁ ବୈକୁଣ୍ଠ ଲୋକ ଧ୍ୱଂସ ପାଇବ ନାହିଁ। ସ୍ୱର୍ଗ ଲୋକ କହିଲେ, ବ୍ରହ୍ମ ଲୋକ କହିଲେ ଆମକୁ ଫେରିବାକୁ ପଡିବ, କିନ୍ତୁ ଭଗବାନଙ୍କ ଧାମକୁ ଯଦି ଯିବା ଗୀତାରେ କୃଷ୍ଣ କହୁଛନ୍ତି ନ ତତ୍ ଭାସ୍ତ ସୂର୍ଯ୍ୟ ନ ସଂସ୍ଥାଙ୍କନ ପାବକ ମୋର ଧାମରେ ସୂର୍ଯ୍ୟ ଆଲୋକ ଚନ୍ଦ୍ର ଆଲୋକର ପ୍ରୟୋଜନ ନାହିଁ, ଇଲେକ୍ଟ୍ରିସିଟି ଦରକାର ନାହିଁ। କାହିଁକି ନା ଭଗବତ ଧାମ ଭଗବାନଙ୍କର ଶରୀରରୁ ନିର୍ଗତ ଜ୍ୟୋତି ଦ୍ୱାରା ଉଦ୍ଭାସିତ। ଯଶ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି କୋଟି ଅଶେଷ ବସୁଧା ଆଦି ବିଭୂତି ଭିନ୍ନ। ଯଶ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି ଭଗବାନଙ୍କର ଦିବ୍ୟ ଶରୀରରୁ ଯେ ରଶ୍ମି ନିର୍ଗତ ହଉଛି ତାର ଦ୍ୱାରା ଉଦ୍ଭାସିତ ବୈକୁଣ୍ଠ ଧାମ। ତ ଜଗତ ନ ନିବର୍ତ୍ତନ୍ତେ ଯଦି ମୋ ଧାମକୁ କେହି ଜଣେ ଆସେ ତାହେଲେ ତାକୁ ଏଇ ଭୌତିକ ଜଗତକୁ ଆସିବାକୁ ପଡିବ ନାହିଁ। ମା ମୁପେ ଚତୁକନ୍ତେ ପୁନର୍ଜନ୍ମ ନ ବିଦ୍ୟତେ ହେ କୁନ୍ତୀ ପୁତ୍ର ଅର୍ଜୁନ ମତେ ଲାଭ କରିଲେ ଏ ଭୌତିକ ଜଗତକୁ ଆସିବାକୁ ପଡିବ ନାହିଁ। ସେଇଥିରେ ଆମମାନେ ବୁଝିବା ଉଚିତ ଆମର ଉପାସନା କିଏ ହବା ଉଚିତ, ଦେବାଦେବୀ ମାନଙ୍କୁ ଉପାସନା କରିବା ଉଚିତ ନା ଭଗବାନଙ୍କୁ ଉପାସନା କରିବା ଉଚିତ। ଭଗବାନଙ୍କୁ ଆମର ଉପାସନା କରିବା ଉଚିତ। ସେ ଭଗବାନ ଏକ ହେଲେ ବି ସେ ରାମ କୃଷ୍ଣ ନରସିଂହ ନାରାୟଣ ଜନାର୍ଦ୍ଦନ ତ୍ରିବିକ୍ରମ ଅନନ୍ତ ରୂପରେ ଅନନ୍ତ ନାମ ଧାରଣ ସେ ଆତ୍ମପ୍ରକାଶ କରିଛନ୍ତି। ତ ଭଗବାନ ହଉଛନ୍ତି ଆମର ଉପାସ୍ୟ, କିନ୍ତୁ ଭଗବାନ ଉପାସ୍ୟ ହେଲେ ବୋଲି ସେ ଦେବାଦେବୀ ମାନଙ୍କୁ ଆମେ ଅବମାନନା କରିବା ସେଟା ବି ଠିକ ନୁହଁ। ଶିବ କାଳୀ ଦୁର୍ଗା ଇନ୍ଦ୍ର ଚନ୍ଦ୍ର ବରୁଣ ଏମାନେ ସାଧାରଣ ଜୀବ ନୁହନ୍ତି, ମାନେ ଭଗବାନଙ୍କର ପ୍ରିୟ। ଏମାନଙ୍କ ଦ୍ୱାରା ଭଗବାନ ଏଇ ଜଗତକୁ ପରିଚାଳନା କରୁଛନ୍ତି। ଇନ୍ଦ୍ର ଚନ୍ଦ୍ର ବରୁଣ ବ୍ରହ୍ମା ଇଏ କୌଣସି ଲୋକର ନାଁ ନୁହଁ, ଯେ ବ୍ରହ୍ମା ବ୍ରହ୍ମା ହଉଛି ଗୋଟେ ପୋଷ୍ଟ, ଇନ୍ଦ୍ର ହଉଛି ଗୋଟେ ପୋଷ୍ଟ, ଭାରତର ପ୍ରଧାନମନ୍ତ୍ରୀ ଗୋଟେ ପୋଷ୍ଟ। କିନ୍ତୁ ପ୍ରଧାନମନ୍ତ୍ରୀର ନାମ ହଉଛି କଣ, କଣ ପ୍ରଧାନମନ୍ତ୍ରୀ ଭାରତ ପ୍ରଧାନମନ୍ତ୍ରୀ ନାଁ କଣ ଜାଣନ୍ତି? ସେ ମନମୋହନ ସିଂ। କିନ୍ତୁ ବ୍ରହ୍ମାଙ୍କର ବି ନାଁ ରହିଛି, ବ୍ରହ୍ମା ହଉଛି ଗୋଟେ ପୋଷ୍ଟ। ଏ ବ୍ରହ୍ମା ପ୍ରତି ମନ ବ୍ରହ୍ମା ପ୍ରତି ବ୍ରହ୍ମା ଗୋଟେ ଆୟୁ କାଳ ରହିଛି, ସେ ବ୍ରହ୍ମା ସବୁବେଳେ ପରିବର୍ତ୍ତନ ହଉଛନ୍ତି। ଶାସ୍ତ୍ର ଅନୁସାରେ ଏ ଯେକୌଣସି ଦେବତାର ପୋଜିସନ ଆପଣ ମାନେ ବି ପାଇପାରିବେ, ଆପଣ ଚାହିଁଲେ ବି ଇନ୍ଦ୍ର ହେଇପାରିବେ, ଆପଣ ଚାହିଁଲେ ବ୍ରହ୍ମା ହେଇପାରିବେ। କେଉଁମାନେ ଇନ୍ଦ୍ର ହବାକୁ ଚାହୁଁଛନ୍ତି ହାତ ତଳ, ଇନ୍ଦ୍ର କେଉଁମାନେ ହେବେ? ବ୍ରହ୍ମା ମେନକା ଶଶୀ ଥିବେ, ସ୍ୱର୍ଗରେ ରାଜା ହେବେ, ଦେବତୀରେ ରାଜା ହାତ ବନା କରୁଛନ୍ତି। କେହି ଶହେ ଜନ୍ମ ଏକଦମ ନିର୍ଭୁଲ ଭାବେ ଗୃହସ୍ଥ ଜୀବନ ଯାପନ କରିବେ, ସ୍ୱଧର୍ମ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବେ, ତାହେଲେ ବ୍ରହ୍ମ ପଦ ପର୍ଯ୍ୟନ୍ତ ପାଇବେ, ବ୍ରହ୍ମାଙ୍କର ପଦ ଲାଭ କରିପାରିବେ। ଯେକୌଣସି ଜୀବ ସେ ଭଗବାନଙ୍କର ଶକ୍ତି ପ୍ରାପ୍ତ ହେଇକି ଦେବତା ସ୍ଥାନ ଲାଭ କରିପାରେ। ଏଇ ଦେବତା ମାନଙ୍କର ବି କ୍ଷୟ ରହିଛି, ଏଇ ଜଗତରେ ଆମେ ଯଦି ଦୁଃଖ ପାଉଛୁ ଦେବତା ମାନଙ୍କର ବି ଦୁଃଖ ରହିଛି। ଅଛି ନା ଦେବତା ମାନଙ୍କର ଦୁଃଖ ଅଛି ନା ନାହିଁ? ଅସୁର ମନେ ଯଦି ଦେବଲୋକକୁ ଆକ୍ରମଣ କରନ୍ତି ଦେବତା ମାନେ ତ ଭୟରେ ପଳିଯାନ୍ତି ନା? ପୁରାଣରେ ବର୍ଣ୍ଣନା କରାଯାଉଛି ଯେତେବେଳେ ରାବଣ ଶାସନ କରୁଥିଲେ ସମସ୍ତ ଦେବତା ମାନଙ୍କୁ ସେ ନିଜର ହାତ ମୁଠା ରଖି କାମରେ ଲଗାଉଥିଲେ, ତାହେଲେ ନା ଇନ୍ଦ୍ର ନା କଣ, ଇନ୍ଦ୍ର ରାବଣଙ୍କର ଘୋଡା ପାଇଁ ଘାସ କାଟୁଥିଲେ, ଇନ୍ଦ୍ର ଦେବରାଜ ଇନ୍ଦ୍ର। ଆଉ ବୃହସ୍ପତି ଦେବଗୁରୁ ବୃହସ୍ପତି ତାଙ୍କୁ ନେଇକି ରାବଣ ନେଇକି ତାଙ୍କ ପିଲାମାନଙ୍କୁ ଟିଉସନି କରୁଥିଲା, ଚାଟଶାଳୀ ପଢ଼ାଉଥିଲା। ଆଉ ଶନି, ଶନି ନା ଶୁଣିଛନ୍ତି? ଶନି ଶନି ପୂଜା ଅଛି ଓଡ଼ିଶାରେ, ଶନି ମାନେ ଖୁବ ଖରାପ ଅବସ୍ଥା। ଏଇ ଶନି କାହାର ଖରାପ ପଡିଗଲା ତାହେଲେ ତାର ଅବସ୍ଥା ଖରାପ ହେଲା ନା, ଖୁବ ଭୟ ଶନି, ଖୁବ ଭୟ। ସେ ଶନି ଠାକୁରଙ୍କ ଅବସ୍ଥା ହେଇଥିଲା ଜାଣିଛ, ଯେତେବେଳେ ରାବଣ ରାଜତ୍ୱ କରୁଥିଲା ଏ ଶନି ଠାକୁର ଅବସ୍ଥା ସବୁଠୁ ସବୁ ଖରାପ। ଏ ଶନି ଅନ୍ୟକୁ ତ କିଛି କିଛି ଅନ୍ୟ କାମ ଲଗେଇଥିଲେ, ରାବଣ ତ ଅସୁର, ସେ ଶନି ଠାକୁରଙ୍କୁ ନେଇକି ପାପ ରଖିଥିଲା। ପାପ ଜାଣିଛ ଯୋଉ ସିଂହାସନରେ ବସେ ନା, ହେଲେ ରାବଣ ଯଦି ବସିବ ଦେଖିଲେ ରାମାୟଣରେ ଦେଖିଲେ ରାବଣ ବସିଥିବ ତାର ଗୋଡ ତଳେ ଗୋଟେ ବ୍ଲୁ କଲର୍, ବ୍ଲୁ ମାନେ ନୀଳ କଲର୍ର ଗୋଟେ ଲୋକ ଦେଇଥିବ, ଯଦି ଯଦି ଶନି ତାର ଉପରେ ସେ ପଦ ପକେଇ ପାପ ରଖିଥିଲା। ଥରେ ଗୁରୁମାନେ କହୁଥିଲେ ତ ସେଇଭଳିଆ ତ ରାବଣ ତ ବହୁତ ଶକ୍ତିଶାଳୀ ହେଇଗଲା, ଦେବତା ମାନଙ୍କ ଉପରେ ଖୁବ ଅତ୍ୟାଚାର। ତ ନାରଦ ମୁନି ଫେର ରାବଣ ପାଖକୁ ଗଲେ, ତ ନାରଦ ମୁନି ସବୁଠି ଲାଇସେନ୍ସ, ତ
ସେ ଯେକୌଣସି ଜାଗାକୁ ଯାଇପାରିବ, ସେ ଦେବତା ମାନଙ୍କୁ ଯିବ, ଅସୁର ମାନଙ୍କୁ ଯିବ, ୟା କଥା ତା ଆଗରେ ଲଗେଇବେ, ତାଙ୍କ ସେ ଆଗରେ ଲଗେଇବେ, ତାଙ୍କର ସେ କାମ ଅଲଗା ନା। ତ ସେ ରାବଣ ପ୍ରଭୁ ସମସ୍ତ ସମ୍ମାନ କରନ୍ତି। ତ ରାବଣ ପ୍ରଭୁ ଯାଇଥିଲେ, ହେ ରାବଣ ତୁ ସ୍ୱାମୀ ଉପରେ ଗୋଡ ପକେଇଛୁ, ଖୁବ ଭଲ ହେଇଛି, ଖୁବ ଭଲ ହେଇଛି, ଭଲ କିରି ଦବା କାବ୍ୟରେ କଷ୍ଟ ଦିଅ ଭଲ କରି। ତ ରାବଣ ଖୁବ ଖୁସି, ଏ ନାରଦ ମାନେ ଏ ଦେବତା ମାନଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି, ଖୁବ ଭଲ କଥା। ତ ନାରଦ ମାନେ କହିଲେ, ହେ ରାବଣ ମତେ ଖୁବ ଆନନ୍ଦ ଲାଗୁଛି ଯେ ତୁ ସ୍ୱାମୀ ଉପରେ ଗୋଡ ରଖିଛି, ତାକୁ ଦବଉଛୁ, ଖୁବ ଭଲ। କିନ୍ତୁ ମାନେ ସ୍ୱାମୀ ମୁହଁକୁ ତଳକୁ ପକେଇ ଦେଇକି ତା ପିଠି ଉପରେ ରାବଣ ଗୋଡ ପକେଇକି ବସନ୍ତି। ତ ନାରଦ କହିଲେ, ଆରେ ପିଠି ଉପରେ ଗୋଡ ପକେଇଲେ ତାକୁ କଷ୍ଟ ହବନି, ତା ପେଟ ଉପରେ ଗୋଡ ପକା, ତା ମୁହଁଟାକୁ ବୁଲେଇକି ପେଟ ଉପରେ ଗୋଡ ପକା। ବାସ୍ତବିକ ନାରଦ ରାବଣକୁ ଟ୍ରିକ୍ କରିଲେ, କାହିଁକି ନା ତାଙ୍କ ସେମିତି ନା ତା ଶନି ଦୃଷ୍ଟି ପଡିଲେ କଣ ହବ, ତା ଅବସ୍ଥା ଖରାପ ହେ ନା, ଯାହାର ଶନି ଦୃଷ୍ଟି ପଡିଯିବ ତାର ଅବସ୍ଥା ଖରାପ। ନାରଦଙ୍କ ହୃଦୟର ଭାବଟା କଣ ଯେ ଇଏ ତ ଶନିକୁ ତଳ ମୁହାଁ କରିଦେଇଛି, ସେଥିପାଇଁ ଇଏର କିଛି କ୍ଷୟ ହଉନି। ତ ତାକୁ ବୁଲେଇକି କହିଲି, ତୁ ଶନିଙ୍କର ପେଟ ଉପରେ ଗୋଡ ଦବା, ତାହେଲେ କହିଲ ନା ଶନିକୁ ଓଲଟେଇ ଦବ, ତାହେଲେ ଶନି ତା ମୁହଁରେ ଦୃଷ୍ଟି ପକେଇଦେ, ତାହେଲେ ତାର ସର୍ବନାଶ ହବ। ତ ଯାଇ ହଉ, ମାନେ ରାବଣ ବା ଅସୁର ମାନେ ଏ ଦେବତା ମାନଙ୍କର ଅବସ୍ଥାକୁ ସେମାନେ ଖରାପ କରିଛନ୍ତି। ହେ ଦେବ ଲୋକରେ ଯାଇକି, ଦେବ ଲୋକରେ ଯାଇକି ସ୍ୱର୍ଗରେ ଅଧିବାସୀ ହବା ଦୂରେ ଥାଉ, ଦେବତା ମାନଙ୍କର ଯଦି ଏଭଳି ଅବସ୍ଥା ହୁଏ ତାହେଲେ ଆମର ଅବସ୍ଥା କଣ ହବ, ଏଇଟା ବିଚାର କରି ଦେଖନ୍ତି। ତ ଜଡ଼ ଦେବତା ବୈଦିକ ସାହିତ୍ୟରେ ଦେବାଦେବୀ ମାନଙ୍କୁ ପୂଜା କରିବା ପାଇଁ ବିଧାନ ଦିଆଯାଇଛି। ସରସ୍ୱତୀଙ୍କୁ ପୂଜା କଲେ ବିଦ୍ୟା ପାଇବେ, ଲକ୍ଷ୍ମୀ ପୂଜା କଲେ ଧନ ପାଇବେ, ଶିବଙ୍କୁ ପୂଜା କଲେ ଭଲ ବର ପାଇବେ, ପାର୍ବତୀଙ୍କୁ ପୂଜା କଲେ ଭଲ ସ୍ତ୍ରୀ ପାଇବେ, ଏଇସବୁ ଶିକ୍ଷା ଦିଆଯାଇଛି ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ। କାରଣ ଲୋକମାନଙ୍କୁ ଯଦି କିଛି ନଦେବ ଲୋକମାନେ ଆକୃଷ୍ଟ ହେବେନି। ସେଥିପାଇଁ ଭଗବାନ କଣ କହିଛନ୍ତି ନା, ଉପାସନା କାଣ୍ଡରେ ବେଦରେ ତିନିଟା କାଣ୍ଡ ଅଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନା କାଣ୍ଡ। ଏଇ ଉପାସନା କାଣ୍ଡରେ ବିଭିନ୍ନ ଦେବାଦେବୀଙ୍କର ପୂଜାର କଥା ଶିଖିବା ହେଉଛି। କାହିଁକି ନା ଲୋକମାନେ କେହି କାହାକୁ ପୂଜା କରିବାକୁ ଚାହାନ୍ତିନି, ଭଗବାନଙ୍କୁ ମାନନ୍ତିନି। ତ ଭଗବାନ ଯଦି ଆସି କହିବେ, ହେ ଲୋକମାନେ କହିବେ ମୋତେ ପୂଜା କର, ତ ଲୋକମାନେ ପଚାରେ ପୂଜା କରିବୁ, ପୂଜା କଲେ କଣ ପାଇବି ହେ ତମଠୁ, ଭଗବାନ କହିବେ ମୁଁ ଯାହାକୁ ଅନୁଗ୍ରହ କରିବି, ଯତ୍ ଅହମ୍ ଅନୁଗ୍ରହମି ହରିଚେ ତ ଧନମ ସମୟ, ମୋର ଯାହା ପ୍ରତି କୃପା ହବ ତା ସମସ୍ତ ଧନ ମୁଁ ହରଣ କରି ନେବି। ଏ ହେଉଛି ଭଗବାନଙ୍କର କାମ। ଏଇଭଳିଆ ଭଗବାନ ଯିଏ ପୂଜା କରିବେ, ମାନେ କିଏ ଆସିବ ତ ମୋତେ ପୂଜା କର, ନା ପୂଜା କଲେ ମୁଁ କଣ ପାଇବି, ନା ମୋର କୃପା ପ୍ରାପ୍ତ ହେଲେ ତୁ ସବୁ ଜିନିଷ ହରେଇବୁ, ଧନ ସମ୍ପଦ ହରେଇବୁ। ଆରେ ଭଗବାନ ରାସ୍ତା କାଟ ଯାଅ, ତମ ପହିଲା ଭଗବାନ ମୋର ଦରକାର ନାହିଁ। ନା ଭଗବାନ ତ ଜାଣୁଛନ୍ତି ନା, ଏଇ ଲୋକ ଧନ ସମ୍ପଦ ମୋହ ମଦମତ୍ତ ହଉଛି, ଯେପର୍ଯ୍ୟନ୍ତ ଏଇ ମୋହରୁ ତାକୁ ମୁଁ ଉଦ୍ଧାର ନ କରୁଛି ସେ ସବୁବେଳେ କଷ୍ଟ ପାଇବ, ଭଗବାନଙ୍କର ଏଇ ହୃଦୟରେ ଜୀବ ପ୍ରତି କରୁନା। କିନ୍ତୁ ଆମେ ତ ମୂର୍ଖ, ଆମେ ମୂର୍ଖ, ଆମେ ଭଗବାନଙ୍କୁ ଚାହୁଁନେ ଏଇଟା। ତ ସେଥିପାଇଁ ଭଗବାନ କଣ କରିଛନ୍ତି ନା, ଆମକୁ ଭୁଲେଇବା ପାଇଁକି ଏ ଛୋଟ ଛୁଆମାନେ କ୍ୱିନାଇନ୍ ମେଡିସିନ ଅଛି, ଖୁବ ପିତା ଖାଇବାକୁ ପାଇବେନି, ତ ତା ଉପରେ ଚିନି ଗୋଳେଇକି ତାଙ୍କୁ ଖୁଆଇ ଦିଆ ହବ, ସୁଗାର ଗୋଟେ କ୍ୱିନାଇନ୍ କରିଛନ୍ତି ଗୋଟେ। ତ ଠିକ ଅଛି, ତମେ ଚାହୁଁ ତ ଏ ଦେବାଦେବୀ ମାନଙ୍କୁ ପୂଜା କର, ତାହେଲେ ସେମାନେ ତମକୁ କିଛି ଦେବେ। ସେଇଭଳିଆ କହିବ ନା, ଲୋକମାନେ ଦେବାଦେବୀ କିଛି ତ ମୋ ଉପରେ ଜଣେ କେହି ରହିଛି, ମୁଁ ତାର ଶରଣାଗତ ହେବି। ଏଇ ଭାବଟା ଜଗେଇବା ପାଇଁକି, ଜାଗରିତ କରିବା ପାଇଁକି ଭଗବାନ ଦେବାଦେବୀ ପୂଜା ବ୍ୟବସ୍ଥା କରିଛନ୍ତି। ଦେବାଦେବୀ ମାନଙ୍କ ଯେ ପୂଜା କରିବା, ତାଙ୍କୁ ପୂଜା କରିବା ଆମେ ଏଇଟା ପ୍ରାର୍ଥନା କରିପାରିବା, ହେ ଶିବ, ହେ କାଳି, ହେ ଦୁର୍ଗା, ଆପଣ ମୋତେ କୃପା କରନ୍ତୁ, କିନ୍ତୁ ମୋର କୃଷ୍ଣଙ୍କ ସ୍ମରଣରେ ପ୍ରେମ ଭକ୍ତି ହଉ। ଏଇଭଳିଆ ଯେ ଆମେ ତାଙ୍କୁ ପ୍ରାର୍ଥନା କରିବା, ବୈଷ୍ଣବ ମାନଙ୍କୁ ଯଥାସମ୍ଭୁ ଶିବ ହେଉଛନ୍ତି ପରମ ବିଷ୍ଣୁ ଭକ୍ତ, ତାଙ୍କ କୃପାରୁ ଆମେ ବିଷ୍ଣୁ ଭକ୍ତି ଲାଭ କରିପାରିବା। କିନ୍ତୁ ଆମମାନଙ୍କର ସେଇଟା ହଉନି, ଆମେ କଣ କରୁଛେ ନା, ହେ ମା ଧନମ ଦେହି, ଜନମ ଦେହି, ଯଶମ ଦେହି, ଏଗୁଡ଼ିକ ହଉଛି ଅନିଶ୍ଚୟ। ସେଥିପାଇଁ ଭଗବତ ଗୀତା କୃଷ୍ଣ କହୁଛନ୍ତି, ଅନ୍ତବତ ଫଳମ ଚେଷ୍ଟା, ଯେଉଁମାନେ ବିଭିନ୍ନ ଦେବାଦେବୀ ମାନଙ୍କର ପୂଜା କରିକି ତାଙ୍କ ଠାରୁ ଭୌତିକ ବିଷୟବସ୍ତୁ ମାଗୁଛନ୍ତି, ସେମାନେ ହଉଛନ୍ତି ଅଳ୍ପ ବୁଦ୍ଧି ସମ୍ପନ୍ନ ମୂର୍ଖ। କାହିଁକି ନା, ସେମାନେ ଯାହା ପାଇବେ ସେ ହେଉଛି ଅନିଶ୍ଚୟ। କାଂକ୍ଷତ କର୍ମଣାମ ସିଦ୍ଧି ଜଗନ୍ତ ଇହ ଦେବତା, କ୍ଷିପ୍ରମ ଏହି ମାଂସ ଲଗେ ଦୀର୍ଘବର୍ତ୍ତୀ କର୍ମଯା। ହେ ଅର୍ଜୁନ, ଏଇ ଜଗତର ଲୋକମାନେ ବିଭିନ୍ନ କାମନା ବାସନା କରିକି ଦେବତା ମାନଙ୍କୁ ପୂଜା କରିଲେ ସେଇ ସେଇ ଦେବତା ମାନଙ୍କ ଦ୍ଵାରା ଅନୁଗ୍ରହିତ ହେଇ ସେମାନେ ଶୀଘ୍ର ଫଳ ପାଇବେ। ସେଥିରେ ଲୋକମାନେ ବେଶୀ ଦେବାଦେବୀ ମାନଙ୍କୁ ପୂଜା କରିଥାନ୍ତି, କିନ୍ତୁ ଆମେମାନେ ଦେବତା ମାନଙ୍କୁ ପୂଜା କରିବା ଦରକାର ନାହିଁ, କିନ୍ତୁ ପୂଜା ନ କରିଲେ ବି ତାଙ୍କୁ ଟିକେ ଶ୍ରଦ୍ଧା କରିବା ଦରକାର, ତାଙ୍କୁ ସମ୍ମାନ କରିବା ଦରକାର। କାହିଁକି ଦେବାଦେବୀ ମାନଙ୍କୁ ପୃଥକ କରି ପୂଜା କରିବା ଦରକାର ନାହିଁ? ସେ ଭାଗବତରେ କୁହାଯାଇଛି ଯେ ଯସ୍ମିନ୍ ତୁଷ୍ଟ ଜଗତ ତୁଷ୍ଟ, ଭଗବାନ କୃଷ୍ଣଙ୍କୁ ଉପାସନା କରିଲେ ଦେବାଦେବୀ ପୂର୍ବପୁରୁଷ ପିତୃପୁରୁଷ ସମସ୍ତେ ଖୁସି ହେବେ। ଆମେ ପିତୃଶ୍ରାଦ୍ଧ ଦଉଛେ, ଶାସ୍ତ୍ରରେ କୁହାହଉଛି ଯଦି କୌଣସି ବଂଶରେ ଜଣେ ବୈଷ୍ଣବ ଜନ୍ମ ହବ ପୂର୍ବ ପୂର୍ବ ପୁରୁଷର ପୃଥିବୀ ଜୀବନ ସେମାନେ ଯୋଉ ଯୋଉ ଗ୍ରହରେ ଥିବେ ଯୋଉ ଯୋଉ ଅବସ୍ଥାରେ ସମସ୍ତେ ଆନନ୍ଦରେ ନୃତ୍ୟ କରନ୍ତି। କାହିଁକି ନା ମୋ ଘରେ ଜଣେ ବୈଷ୍ଣବ ବିଷ୍ଣୁ ଭକ୍ତ ହେଇକି ଆମେ ସମସ୍ତେ ଉଦ୍ଧାର ପାଇବୁ, ପିତୃପୁରୁଷ ଉଦ୍ଧାର ପାଇବେ। ଦେବର୍ଷି ଭୂତାପ୍ତ ନିନାଙ୍ଗ କୁଚିନାଙ୍ଗ ନ କିଙ୍କର ନ ରେଣୀକ ରାଧନ ସର୍ବାତ୍ମନା ଯେ ଶରଣ୍ୟ ଶରଣ୍ୟ ଗତ ମୁକୁନ୍ଦ ପରିହିତ କର। ହେ ରାଧନ, ଦେବର୍ଷି ଦେବତା ଋଷି ଦେବର୍ଷି ଭୂତାପ୍ତ ନିନାଙ୍ଗ ପିତୃନାଙ୍ଗ ପିତୃପୁରୁଷ ମଣିଷ ସମାଜ ନ କିଙ୍କର ନ ରେଣୀକ ରାଧନ, ହେ ରାଧନ କାହା ପାଖରେ ଋଣ ରୁହେ ନାହିଁ, ପିତୃଋଣ ଦେବ ଋଣ ଋଷି ଋଣ ସବୁ ଋଣ ସିଝିଯାଏ। ଗତ ମୁକୁନ୍ଦ ପରିହିତ କର, ମୁକୁନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ସେବା କରିଲେ ଜଣେ ସମସ୍ତେ ସମସ୍ତଙ୍କ ତୁଷ୍ଟି ବିଧାନ ହୁଏ। କେମିତିଆ ତୁଷ୍ଟି ବିଧାନ ହୁଏ? ଯଥା କରଣ ମୂଲ୍ୟ ନିଶୋଚନ ତ୍ରିପଞ୍ଚି ତତ୍କଣ୍ଡ ଭୁଜଙ୍କ ଶାଖା ପ୍ରାଣୋପହରଣ ଯଥା ଇନ୍ଦ୍ରିୟାନା ତଥୈବ ସର୍ବ ଅହରଣ ଅଚୁତେଜ୍ୟା। ଅଚ୍ୟୁତଙ୍କର ପୂଜା କରିଲେ ସମସ୍ତଙ୍କର ପୂଜା ହୁଏ। କିଭଳିଆ ନା ଯଥା ତରଣ ମୂଲ୍ୟ ନିଶେଚନ ତ୍ରିପଞ୍ଚି ତତ୍କଣ୍ଡ ଭୁଜକ ଶାଖା, ଗୋଟେ ଗଛର ମୂଳରେ ଯଦି ଆମେ ପାଣି ଦେବା ତାହେଲେ କଣ ହବ ନା ଶାଖା ପ୍ରଶାଖା ପତ୍ର ପୁଷ୍ପ କଲ୍ଲବିତ ହବ। ଆମେ କହିବେ ନା ନା ଆମର ତ ଫୁଲ ଫଳ ଦରକାର, ମୁଁ ମୂଳରେ କାହିଁ ପାଣି ଦେବି, ମୁଁ ଡାଳରେ ପାଣି ଦେବି, ତାହେଲେ ଗଛ ଶୁଖିକି ମରିଯିବ। ଠିକ ସେଇଭଳିଆ ଜାଳରେ ଫଳରେ ପାଣି ନ ଦେଇକି ମୂଳରେ ପାଣି ଦେବ, ଯଥା ତରଣ ମୂଲ୍ୟ ନିଶ୍ଚୟ ଚେନ ତାହେଲେ ଶାଖା ପ୍ରଶାଖା ପଲ୍ଲବିତ ହେବେ। ପ୍ରାଣ ଉପହାରେଣ ଯଥା ଇନ୍ଦ୍ରିୟାନା, ଯେବେଳେ ପାକଶ୍ରେଣୀରେ ଖାଦ୍ୟ ଦେଲେ ସମସ୍ତ ଇନ୍ଦ୍ରିୟ ଗୁଡିକ ସଜୀବିତ ରହିବେ। ଥରେ ହାତ ଗୋଡ ମୁହଁ ଏମାନେ ସବୁ ଷ୍ଟ୍ରାଇକ୍ କରିଲେ କହିଲେ ଆରେ ଆମେ ଗୋଡ଼ର ମୁଁ ଏତେ ଚାଲୁଛି, ହାତ ଗଲା ମୁଁ ଏତେ କାମ କରୁଛି, ମୁହଁ କଲା ମୁଁ ସବୁ ଚୋବଉଛି ଆଉ ସବୁ ପେଟ ଖାଇ ନେଉଛି, ଆମେ ଷ୍ଟ୍ରାଇକ୍ କରିବା କେହି କାମ ଧନ୍ଦା କରିବା ନାହିଁ, ଦେଖିବା ପେଟ କେମିତି ଚଳୁଛି। ଆମେ ଖଟିବା ସିଏ ଖାଲି ଖାଇବ, ସମସ୍ତେ ଷ୍ଟ୍ରାଇକ୍ କରିଲେ ତ ଦିନେ ଗଲା ଦୁଇ ଦିନ ଗଲା ତାପରେ ସମସ୍ତେ ହାତରେ ଧାଣି କଲେ, ଜିଭା ଶୁଖିଗଲା ହାତ ପଳେଇଗଲା, କହିଲେ ଆରେ ନା ନା ଆମେ ବୋକାମି କରିଛେ, ଆମେ ଯାହା ସମସ୍ତେ ପେଟକୁ ଦେଲେ ଆମେ ସମସ୍ତେ ଭଲରେ ରହିବା। ଠିକ ସେଇଭଳିଆ ଆମେ ଯଦି ଭଗବାନଙ୍କୁ ଉପାସନା କରିବା ହେଲେ ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ସେଇଭଳି ଆମେ ଦେବତା ଉପାସନା ଓ ଭଗବାନ ଉପାସନାର ସମନ୍ୱୟ ଆମମାନଙ୍କୁ ରକ୍ଷା କରିବା ଦରକାର। ଆଉ ଦେବାଦେବୀ ମାନଙ୍କୁ ଯଦି ବା ପୂଜା କରିବା ତାହେଲେ ଭଗବାନଙ୍କର ଉପରେ ଆସନ ରଖିବା, ଆଉ ଦେବାଦେବୀ ଇନ୍ଦ୍ର ଚନ୍ଦ୍ର ବରୁଣ କାଳୀ ଶିବ ଦୁର୍ଗା ସରସ୍ୱତୀ ଗଣେଶ ତଳ ଆସନରେ ରହିବେ ତାହେଲେ ଠିକ ଅଛି। ଯଦି ଜଗନ୍ନାଥ ମନ୍ଦିର ଜଗନ୍ନାଥ କେନ୍ଦ୍ର ଭଗବାନ ଆଉ 33 କୋଟି ଦେବତା ତାଙ୍କର ପାର୍ଷଦ ରୂପରେ ରହିଛନ୍ତି, ଦେବତା ମାନଙ୍କୁ କିଛି ଭୋଗ ଲାଗିଲେ ସେଇ ଭୋଗ ବୈଷ୍ଣବ ମାନେ ଖାଆନ୍ତିନି, କାହିଁକି ନା ବିଷ୍ଣୁକୁ ନିବେଦନ କରାହେଇନି। କିନ୍ତୁ ଯଥାର୍ଥ ଭାବେ ଦେଖିବାକୁ ଗଲେ ଯୋଉ ଦେବତା ମାନଙ୍କୁ ଆମେ ଭୋଗ ଲଗାଉଛେ ଯଦି ବିଷ୍ଣୁକୁ ନିବେଦନ ନ କରା ହେଇଥିବ ସେଇ ଦେବତା ମାନେ ତାକୁ ଗ୍ରହଣ ହିଁ କରିବେନି, କାହିଁକି ସମସ୍ତ ଦେବତା ମାନେ ହେଉଛନ୍ତି ପରମ ବୈଷ୍ଣବ। ଆପଣ ଦେଖିବେ ପୁରୀରେ ଜଗନ୍ନାଥଙ୍କ ଭୋଗ ଲଗାଇବା ପରେ ସେ ବିମଳାକୁ ସମର୍ପଣ କରାହଉଛି, ତାପରେ ସେ ମହାପ୍ରସାଦ ହଉଛି ନା, ଲୋକନାଥଙ୍କ ପାଖରେ ଲିଙ୍ଗରାଜଙ୍କ ପାଖରେ ଏସବୁ ଅନନ୍ତ ପାଖରେ ଜଗନ୍ନାଥଙ୍କ ପ୍ରସାଦ ଭୋଗ ଲଗା ହଉଛି, ତାହେଲେ ଯଥାର୍ଥ ମହାପ୍ରସାଦ ହଉ। ସେହି ଭାବରେ ଆମମାନେ ବିଭିନ୍ନ ପ୍ରକାର ଦେବାଦେବୀ ତାଙ୍କ ପ୍ରତି ସମ୍ମାନ କରିବା ଶ୍ରଦ୍ଧା ରଖିବା, କିନ୍ତୁ ଭକ୍ତି କରିବା ଭଗବାନଙ୍କ ପ୍ରତି। ଠିକ ସେଭଳିଆ ଗୋଟେ ଧାରଣା ରହିଛି ଯେ ବିଭିନ୍ନ ଜୀବ ହଉଛନ୍ତି ଭଗବାନ, ଯୋଉ କଥା ସକାଳେ ମୁଁ ବର୍ଣ୍ଣନା କରୁଥିଲି ଯେ ଜୀବ କେବେ ହେଲେ ଭଗବାନ ନୁହଁ, ମାମା